拜啊！
什么台湾人？都叫什么？都叫啥？叫个刘。俺们一个官办的呀，你不管谁的办的呀？
Jaha
Jaha
Panchahayano Panchahayano Matra Matra Tatarasaya Tatarasaya Jachitaha Jachitaha Tan Tan Naichad, Naichad, Rajayan, Rajayan, Jasya, Jasya, Sabarjyam, Sabarjyam, Balalidaya, Balalidaya, Japanchayano Matra, Japanchayano Matra,Ratrasaya jachitaha Ratrasaya jachitaha Dhanaichadrachayanjasya Dhanaichadrachayanjasya Sabarjyang balavidaya Sabarjyang balavidayaJapanjaya namatra Atara saya datita
Namatra saya datita Namatra saya
datita
Atara saya datita
Japanchayano matra, Japanchayano matra, Ratrasaya jachita, Ratrasaya jachita, Vaichadrasayanjasya, Vaichadrasayanjasya, Aparjambalilaya, Aparjambalilaya.
Japanchayano matra,
Nityasaya janmita,
Nityasayajita,
Tanamaitrasayanajasya,
Tanamaitrasayanajasya,
Saparjyamalilaya,
Saparjyamalilaya.
Sugarumbas is one 80 of the Ramasan Prabhupada Maharaj during the day. एवसीसम गौरवंत सम्मानित करोगे अरे हे राजन से उद्धव जेतोले 5 वर्ष बालक होईतिले सेतोले से बाल क्रीडा द्वारा श्री कृष्णकर पूजा रचना करथिले से समय रे तांकर माता प्रातः भोजन निमित्त बारंबार डाकी सुद्धा से प्रातः भोजन ग्रहण करबाक इच्छा करे नाही ए पूर्व भारत रे से दिव्य क्रीड़ा रे मगन होते यह हूँ एक नित्य सिद्ध लक्षण एक नित्य मुक्त जीव भगवान भक्त अटंती से केवल भगवान को भूलती ना जीवन भगवान जो नित्य संबंध अच्छी से संबंध को पुनर्जागृत करवा ही मानव जीवन उद्देश्य एवं समस्त धार्मिक उद्देश्य यह ही कह जीवन एक सुप्त प्रवृत्ति को जागृत करवा धर्म उपदेश लक्ष्य जिते शीघ्र ये जागरण होते शीघ्र मानव जीवन उद्देश्य साधन दिगरे व्यक्ति अग्रगति कर भक्त परिवार रे शिशु अनेक भाव भगवान सेवा करार सुजोग पाए जो जीवात्मा भक्ति जोग मार्ग में अग्रगति कर एक उन्नत ज्ञान युक्त परिवार रे जन्म परिवार सुजोग पाए यहाँ समझ भगवत गीता रे सुपुत्र रियति सूचना संतान लीजे जोग भ्रष्टो विजयते एपर की जोग भ्रष्ट भक्त एक उन्नत ब्राह्मण परिवार रे किंबा उच्च धनाढ्य परिवार रे जन्म परिवार सुजोग पाए ए उभय परिवार रे व्यक्ति रा भगवत चेतना स्वतः जागृत होवार सुजोग पाए कारण ए परिवार मान करे भगवान को पूजा आराधना नियमित चलता है एवं एक परिवार रे शिशु से अर्चना पद्धति अनुकरण परिवार सुजोग पाए पंचरात्र के विधि रे साधक भक्तमान को देवालय रे विग्रह अर्चना रो तालीम दिया जाए कनिष्ठ अधिकारी माने बा नवागत भक्तगण भक्ति योग मार्ग रे तालीम पाए वाले सुजोग करते पांति महाराज परीक्षित को ज्ञान विराज ने कृष्ण पर मूर्ति ने करुतिले भारत रे वर्तमान सुधा एक विशिष्ट परिवार रे पिला मान को खेलिया नहीं भगवान श्री राम और भगवान श्री कृष्ण को मूर्ति दिया जाए बड़े बड़े कौन से देवता कर सृष्टि में दिया जाए क्या फल रे पिला जन रो सम्मान कर भगवत आराम को पिला प्रभु का जागृत हो भगवान तो कुपरु आनंद मध्य हम पिला जन ने ये सुजन मिलला और माता पिता ये सुजन को देखले एवं आनंद जीवन रे कारण ये भित्रे ही हुए थे राजस्थान हमारा आज का ये रविवार पवित्र उत्सव मास एवं परमा एकादशी तिथि एक भित्रे हमें हमारा रमेश केंद्र पटनायक द्वारे ये संडे प्रोग्राम रविवार कार्यक्रम आरंभ व्यवस्था करे सर्वप्रथम आम कृष्ण गौरवंदी सामिक स्मृति पक्ष तरफ आम हार्दिक धन्यवाद अर्पण करेतु से आम को ये भाव में एक सत्संग व्यवस्था करो प्रदान कर तेणु आम भगवान प्रार्थना कर समस्त मंगल हो प्रकृतर एक मंगलकर कार्य नम परम मंगल परम कल्याण परम मंगल भी कह दशम स्थान दशम अध्याय जो अर्जुन भंजन जमराजन भंजन रे से जो नलकूबर मणिदेव भगवान कई भाव प्रार्थना कर भगवान समस्त परम कल्याण करती से समस्त परम मंगल कार्य करती तो आज यही भाव में ये मंगल कार्य कर आमे भगवान प्रति प्रार्थना करतु तांग परिवार समस्त मंगल विधान करू तेणु आज जहाँ आम गतर अभिवार जगन्नाथ प्रभु ବାସଭବନରେ ଆମେ ଖଣ୍ଡ ପ୍ରଦାନ କରିଥିଲେ। ସେଇ ଭାଗବତମ ସେଥିରେ ଭାଗବତମର ତୃତୀୟ ସ୍କନ୍ଧର ପ୍ରଥମ ଅଧ୍ୟାୟର ଅନ୍ତିମ ଶ୍ଳୋକ ପାଠ କରିଥିଲେ, 43 ଶ୍ଳୋକ। ଆଜି ପ୍ରକୃତ ଦ୍ୱିତୀୟ ଅଧ୍ୟାୟର ପ୍ରଥମ ଶ୍ଳୋକ ପାଠ କରିବା କଥା, କିନ୍ତୁ ଯେହେତୁ ଆମର ସେଥିରେ ଭାବାର୍ଥ ନାହିଁ, ତେଣୁ ଆମେ 2 ଶ୍ଳୋକଟି ପାଠ କଲେ ତାପରେ କି ଆମେ ନେକ୍ସଟ ସଣ୍ଡେ 3ରୁ ଆରମ୍ଭ କରିବା। ତେଣୁ ପ୍ରଥମ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଶ୍ରୀ ଶୁକ ଉବାଚ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଇତି ଭାଗବତ ପୃଷ୍ଠ କ୍ଷେତ୍ରା ବାର୍ତ୍ତାନ୍ କ୍ରିୟାଶ୍ରୟାମ ପ୍ରତିଭକ୍ତ ନ ଚକ୍ଷେହ ଉତ୍କଣ୍ଠ୍ୟା ସ୍ମାରିତେ ସ୍ୱର। ଆମର ପ୍ରଥମ ଅଧ୍ୟାୟରେ ଯେଉଁ ବିଭିନ୍ନ ପ୍ରଶ୍ନ, ଏଇ ଯେଉଁ 45ଟି ଶ୍ଳୋକ ଆମେ ପାଠ କଲେ, ଏସବୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଛନ୍ତି ବିଦୁର ଉଦ୍ଧବଙ୍କୁ। ପ୍ରଶ୍ନ ପଚାରିଛନ୍ତି ବିଦୁର ଯେତେବେଳେ ଯାଇଥିଲେ ମହାଭାରତ ଯୁଦ୍ଧ ପୂର୍ବରୁ, ସେ ଯେତେବେଳେ ଭଗବାନ ଆସିଥିଲେ ଶାନ୍ତି ପ୍ରସ୍ତାବ ଆଣି, ସେଇ ଶାନ୍ତି ପ୍ରସ୍ତାବରେ ଯେତେବେଳେ ଦୁର୍ଯ୍ୟୋଧନ ତାକୁ ଗ୍ରହଣ କଲେ ନାହିଁ, ପ୍ରତ୍ୟାଖ୍ୟାନ କରିଦେଲେ, ସେତେବେଳେ ଧୃତରାଷ୍ଟ୍ର ମହାରାଜ ବିଦୁରକୁ ଡାକି ତାଙ୍କର ପରାମର୍ଶ ଲୋଡ଼ିଥିଲେ ଏବଂ ସେ ପରାମର୍ଶ ଦେଇଥିଲେ ଯେ ଯୁଧିଷ୍ଠିରଙ୍କର ଯେଉଁ ନ୍ୟାର୍ଯ୍ୟ ଦାବି ଅଛି, ସେଇ ନ୍ୟାର୍ଯ୍ୟ ଦାବିକୁ ପ୍ରଦାନ କରନ୍ତୁ। ଏଇଭଳିଭାବେ ଉପଦେଶ ଦେଇଥିଲେ। ଦୁର୍ଯ୍ୟୋଧନ ସେଥିରେ ବହୁତ ବୋଧ ପ୍ରକାଶ କରି ବିଦୁରଙ୍କୁ ବହୁତ ଅପମାନ ସୂଚକ କଥା କହିଥିଲେ, ଯେଉଁଥିପାଇଁ କି ସେ ରାଜ୍ୟ ତ୍ୟାଗ କରି 35 ବର୍ଷ କାଳ ତୀର୍ଥ ପର୍ଯ୍ୟଟନ କରିଥିଲେ ଏବଂ ଯେତେବେଳେ ତୀର୍ଥ ପର୍ଯ୍ୟଟନ ଫେରି ବୃନ୍ଦାବନରେ ଯେତେବେଳେ ଉଦ୍ଧବଙ୍କ ସହ ଦେଖାହେଉଛି, ସେଇଠି ବିଦୁର ଉଦ୍ଧବଙ୍କୁ ଏହିସବୁ ପ୍ରଶ୍ନ ପଚାରିଛନ୍ତି। ତେଣୁ ଏ ପ୍ରଶ୍ନ ଶୁଣି ବର୍ତ୍ତମାନ ଉଦ୍ଧବଙ୍କର ପ୍ରତିକ୍ରିୟା ବର୍ଣ୍ଣନା କରାଯାଉଛି। 2, 3 ଏବଂ 4 ଏହି 3 ଅଧ୍ୟାୟରେ ବିଦୁରଙ୍କର ପ୍ରଶ୍ନର ଉତ୍ତର ଉଦ୍ଧବ ଦେବେ, ପ୍ରଦାନ କରିବେ ଏବଂ ଏହି 3 ଅଧ୍ୟାୟରେ ଏ ଭଗବାନଙ୍କର ଯେଉଁ ଦଶମ ସ୍କନ୍ଧର ଲୀଳାସ ବର୍ଣ୍ଣନା କରାଯାଇଛି 9 ଅଧ୍ୟାୟରେ, ଏହି 3 ଅଧ୍ୟାୟରେ ଉଦ୍ଧବ ତାକୁ ସଂକ୍ଷେପରେ ବର୍ଣ୍ଣନା କରିବେ। ତେଣୁ ଏଇ ଯେଉଁ ଅଧ୍ୟାୟର ଶୀର୍ଷକ ହେଉଛି ଶ୍ରୀକୃଷ୍ଣଙ୍କର ସ୍ମରଣ, ଇଏ ଭଗବାନଙ୍କ ଲୀଳା ଭାଗବତ 9 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଯେ ଭଗବାନ ଯେଉଁ ଲୀଳା କରିଥିଲେ ଦ୍ୱାପର ଯୁଗରେ 5000 ବର୍ଷ ତଳେ ଭଗବାନ ଲୀଳା କରିଥିଲେ, ଏ ଯେଉଁ ବିଭିନ୍ନ ଭଗବାନଙ୍କର ଆସିବାର ଯେଉଁ ବିଭିନ୍ନ କାରଣ ଅଛି, ତାହେଲେ ଗୋଟିଏ କାରଣ ହେଉଛି କଳୌ ଜନିଷ୍ୟମାନ, ଯେମାନେ କଳିଯୁଗରେ ଆମେ ବର୍ତ୍ତମାନ କଳିଯୁଗରେ ଜନ୍ମଗ୍ରହଣ କରିଛେ, 5000 ବର୍ଷ ବିତିଯାଇଛି। ଏଇ 5000 ବର୍ଷ ଭିତରେ ଆମେ ଯେଉଁମାନେ କଳିଯୁଗରେ ଜନ୍ମଗ୍ରହଣ କରିଛେ, ସେମାନଙ୍କ ପାଇଁ ବିଶେଷ ଭାବରେ ଭଗବାନଙ୍କର ଲୀଳା ସବୁ ରହିଛି। କଳୌ ଜନିଷ୍ୟମାନ ଦୁଃଖ ଶୋକ କମ ନିଦମ, ଆମର ଯେଉଁ ଦୁଃଖ ଶୋକ ଏବଂ ତମ, ତମ କହିଲେ ଯେଉଁ ଅଜ୍ଞାନ ଅନ୍ଧକାର ସବୁ ରହିଛି, ଦୁଃଖ ଶୋକ ସବୁ ରହିଛି, ଏସବୁକୁ ତମ ନିଦମ ଏଇସବୁ ଦୂର କରିବ। ଭଗବାନଙ୍କର ଯେଉଁ ଦ୍ୱାପର ଯୁଗରେ ଲୀଳା କରିଥିଲେ, ସେଇ ଲୀଳାକୁ ଯେତେବେଳେ ଆମେ ବର୍ଣ୍ଣନା କରୁଛେ ବା କୀର୍ତ୍ତନ କରୁଛେ ବା ସ୍ମରଣ କରୁଛେ ବା ଶ୍ରବଣ କରୁଛେ, ଇଏ ଆମର ଦୁଃଖ ଶୋକ ଏବଂ ଅନ୍ଧକାର ବା ଯେଉଁ ଅଜ୍ଞାନ ତାକୁ ଦୂର କରିବ। କଳୌ ଜନିଷ୍ୟମାଣ ଦୁଃଖ ଶୋକ ତମୋଦମ ଅନୁଗ୍ରହାୟ ଭକ୍ତାଣାମ ସୁପୁଣ୍ୟମ ବ୍ୟତନୋଦ୍ଦେଶ, ଇଏ ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ ଭଗବାନ ଏହିସବୁ ଲୀଳା କରିଥିଲେ। ଦ୍ୱାପର ଯୁଗର ଅନ୍ତରେ ସେ ଆସି ଏହିସବୁ ବିଭିନ୍ନ ଲୀଳା କରିଛନ୍ତି ଏବଂ ଇଏ ହେଉଛି ସୁପୁଣ୍ୟମ ଯତ୍ନୋଦ୍ଦେଶ, ଭଗବାନ ଏହିସବୁ ଯେଉଁ କାର୍ଯ୍ୟ ସବୁ କରିଛନ୍ତି, ଭଗବାନ ଦିବ୍ୟ କର୍ମ ସବୁ ରହିଛି, ଜନ୍ମ କର୍ମ ସବୁ ଦିବ୍ୟ, ଏହିସବୁ ଯଶ ଏଇ ଭଗବାନଙ୍କର ଯଶ ସବୁବେଳେ ପାଇଁ ରହିଛି। ତେଣୁ ଯେଉଁମାନେ ଭାଗ୍ୟବାନ ଥିବ ସେମାନେ ଏଇ ଯଶକୁ ଗାନ କରନ୍ତି, ଭଗବାନଙ୍କର ଯତ୍ କୀର୍ତ୍ତନମ ଯତ୍ ସ୍ମରଣମ ଯତ୍ ଇକ୍ଷଣମ ଯତ୍ ବନ୍ଦନମ ଯତ୍ ଶ୍ରବଣମ ଯତ୍ ଭ୍ରଣମ ଲୋକସ୍ୟ ସଦ୍ୟ ବିଘ୍ନତିକରଣ ସମ ତସ୍ମୈ ସୁଭଦ୍ର ସବସେ ନମଃ। ଭାଗବତ ଦ୍ୱିତୀୟ ସ୍କନ୍ଧ 4 ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କର ମଙ୍ଗଳାଚରଣ କରୁଛନ୍ତି, ସେଥିରେ ଏହି ଶ୍ଳୋକ ସେ ପାଇଛନ୍ତି, ଯାହାଙ୍କ ବିଷୟରେ କୀର୍ତ୍ତନ କଲେ ଯତ୍ କୀର୍ତ୍ତନ ଯତ୍ ହରେ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ହରେ ଯତ୍ କୀର୍ତ୍ତନ ଯତ୍ ସ୍ମରଣ, ଯାହାଙ୍କ ବିଷୟରେ ଆମେ ବର୍ତ୍ତମାନ ସ୍ମରଣ କରୁଛେ, ଆମେ କୀର୍ତ୍ତନ କରୁଛେ, ଆପଣମାନେ ଶ୍ରବଣ କରୁଛନ୍ତି, ଏ ମାଧ୍ୟମରେ ଆମେ ଭଗବାନଙ୍କ ଲୀଳାକୁ ସ୍ମରଣ କରୁଛେ।
जब कीर्तनम जब स्मरणम जब ईक्षणम जहाँ को दर्शन कले भगवान का विग्रह जो रही से विग्रह को दर्शन कले जब स्मरणम जब ईक्षणम जब बंधनम जहाँ कर बंधना कले जब बंधनम जब श्रवणम लोकस्य सत्यो विद्रोहति कर्मसं कौन होची भगवान पर ये सब नीला कथा जो नाम इत्यादि नाम रूप गुण इत्यादि स्मरण करचे बा श्रवण करचे बा कीर्तन करचे बा तांको पूजा इत्यादि आराधना इत्यादि होची अगर कौन होची लोकस्य सत्यो विद्रोहति कर्मसं आम जेते पाप राशि सब रहीची से पाप राशि सब कुछ सत्यो विनश्यति सांगे सांगे से सब नष्ट हो जाऊ लोकस्य सत्यो विद्रोहति कर्मसं तस्मै सुभद्र श्रवसे नमो नमः तेणु से भगवान जहाँकर श्रव जहाँकर जो रही श्रवण कला मान समस्त मंगल हम से भगवान को आम प्रणाम करेरि श्लोक सुखदेव गोस्वामी भगवान मंगलाचरण करेणु से आम यही जो रही भागवत पृष्ठ यही भाव जो भागवत कहले के ना जो विद्रोह जो पचार महाभारत स्वयंभू नारद शंभु कुमार कपिल मनु प्रहलाद जनक भीष्म बड़ी वयासिकी वयम एम महाभागवत महाजन महाभागवत कहले कौ मैंने जो मैंने भगवान भक्त भागवत भी कह जाए भागवत दुई प्रकार गोटे हूँ ग्रंथ भागवत आ गोटे हूँ भक्त भागवत तेणु जो मैंने भगवान को भक्त से भागवत कारण से भगवान सम्बन्ध सहित जोड़ित रही युक्त होती भागवत को कह भागवत को तीन भाग विभक्त करोटे हूँ कनिष्ठ भागवत गोटे हूँ मध्यम भागवत आज जो उत्तम भागवत बा महाभागवत कनिष्ठ भागवत कौन मैंने जो मैंने भगवान भक्ति आचरण कर भगवान नाम कीर्तन कर भगवान कथा श्रवण कर भगवान आराधना कर आरंभ स्टेज जो मानक न्यूटी प्रभात महाराज कहते कनिष्ठ भक्त बोली कह कनिष्ठ भक्त कहले भागवत वर्णना कर हरए उजांग श्रद्धे न तद भक्तेशु चान्यु सभक्त प्राकृत स्मृत बिगिनिंग करसंदी आरंभ करसंदी पूजा भगवान भक्ति आरंभ करसंदी से माने ए त्रिगुण भीतर अछंती प्राकृत कहले ए भौतिक जगत त्रिगुण को प्राकृत जगत बोली कह जाउची ए प्राकृत जगत छाई से माने जे भगवान पर आराधना करसंदी आस्ते आस्ते से माने ए भली स्थिति पहुंचबे जो स्थिति रे से माने महाभागवत रे परिणत हेबे महाभागवत होसती श्रेष्ठ भक्त जो माने सबले भगवान को स्मरण करंती एमाने इटी आपको कह जाऊँ महाभागवत विदुर को महाभागवत भी कह जाऊँ कारण से थिले प्रकृत जमराज थिले किंतु अपन जानी थिले कथा की जब वाले से जमराज थिले जमराज के कर्तव्य होची से पाप पुण्य के विचार करिवे पाप पापी व्यक्ति को दंड प्रदान करिवे पुण्यवान व्यक्ति को पुरस्कार देवे बा तांको जो जो उन्नत जन्म अछि शिशु प्रदान करिवे तेणु यही विचार रे गोटे थर कण हेची जन मांडव्य मुनि थे मांडव मुनि कौन सी कारण से राज्य राजा सैन्य मैंने धरी नहीं सुड़ीबिद्ध कर देते कारण राजा कि धन सम्पत्ति चोरी होता से चोर मैंने धाई जाइए जाऊे सैन्य मैंने पचे धाते से चोर मैंने मांडव्य ऋषि आश्रम लुचि जाइए तेणु सैन्य मैंने भाविले ये बोधे मांडव ऋषि जी ये प्रकृत चोर सर्दार आउ चोर मैंने आसी आश्रम रही जाइए ये आमको देखिकी न जाना भाया ध्यान करीछे ध्यान करूली बसईदे कि बहुत उन्नत स्तर थे शूली में बस मृत्यु है तेणु गत पर सका राजा जो खबर पाइले सी आस मांडव पाखे क्षमा प्रार्थना कले उद्धार कले तापर जो मृत्यु होते जा जमराज को प्रश्न पचार मोर यही भाव कहीं मत दंड प्रदान करागला मुझे कौन से पाप कार्य करी मत कहीं शूली दंड भोग कर पड़ेगा तेनाली जमराज से समय से कही आप छोट पिला छोट पिला सब अच्छा ସେତେବେଳେ ଆପଣ କ'ଣ କରିଥିଲେ ନା ଗୋଟେ ପ୍ରଜାପତି ବା ଗୋଟେ କଙ୍କିକୁ ତାର ପଛପଟେ ଗୋଟେ କଣ୍ଟା ବିଧ କରିଦେଇଥିଲେ, ଯେଉଁଥିପାଇଁ କି ଆପଣଙ୍କୁ ଏଇ ଦଣ୍ଡଟି ମିଳିଲା। ନା ମୁଁ ଛୋଟ ପିଲାବେଳେ ଯେଉଁ କାର୍ଯ୍ୟ କରିଥିଲି ସେଥିପାଇଁ ଏଭଳି ଦଣ୍ଡଟା ଠିକ୍ ହେଲା ନାହିଁ, ତେଣୁ ତୁମେ ଶୂଦ୍ର ଧର୍ମ ପ୍ରାପ୍ତ ହେବ, ଏଇଭଳି ଭାବେ ସେ ଅଭିଶାପ ଦେଇଥିଲେ। ପ୍ରକୃତରେ ଏଇ ଯେଉଁ ଅଭିଶାପ ଦିଆଯାଉଛି ଏସବୁକୁ ତାର ତତ୍ତ୍ୱଟି ହେଉଛି କ'ଣ ନା, ପ୍ରକୃତରେ ଯମରାଜ ସେ ହେଉଛନ୍ତି ଜଣେ ମହାଜନ ବୟମ, ଅନ୍ତିମରେ ସେ କହିବେ ସେଟା ବୟମ ବଳିର ବୟସ କି ବୟମ, ଯମରାଜ ନିଜେ କହୁଛନ୍ତି ତାଙ୍କ ଦୂତମାନଙ୍କୁ ବୟମ କହିଲେ ଆମେ ହେଉଛୁ ମଧ୍ୟ ଜଣେ ମହାଜନ, ଯମରାଜ କଥା କହିଛନ୍ତି। ତେଣୁ ମହାଜନ ମାନେ ସେମାନେ ଚାହିଁବେ ସବୁବେଳେ ଭଗବାନଙ୍କର ନାମ ରୂପ ଗୁଣ ଇତ୍ୟାଦି ଗାନ କରିବାରେ ବା କଥା ଶ୍ରବଣ କରିବାରେ, ଏଇଥିରେ ଭଗବାନଙ୍କ କଥାରେ ସେ ସବୁବେଳେ ବ୍ୟସ୍ତ ରହିବେ, ଭଗବାନଙ୍କ ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟସ୍ତ ରହିବେ। କିନ୍ତୁ ଯେହେତୁ ସେ ତାଙ୍କୁ ଦିଆଯାଇଛି ଦାୟିତ୍ୱ ପାପୀ ଏବଂ ପୁଣ୍ୟବାନ ବ୍ୟକ୍ତିଙ୍କର ସଙ୍ଗ କରିବା ପାଇଁ, ତେଣୁ ସେ ଚାହୁଁଥିଲେ ଯେ ଭଗବାନଙ୍କର କେମିତି ଗୋଟେ ଦିନ ଆମେ ସଙ୍ଗ କରିବା, ଗୋଟେ ଥର କେମିତି ଭଗବାନଙ୍କର ସେବା କରିବା, ଏଇଭଳି ଭାବେ ଚିନ୍ତା କରୁଥିଲେ। ତେଣୁ ଭଗବାନଙ୍କ ବ୍ୟବସ୍ଥାରେ ମାଣ୍ଡବୀମାନେ ତାଙ୍କୁ ଯେଉଁ ଅଭିଶାପ ଦେଇଥିଲେ ସେଥିପାଇଁ ସେ ଜଣେ ଶୂଦ୍ର ହିସାବରେ ଜନ୍ମଗ୍ରହଣ କଲେ, ଯଦିଓ ସେ ବ୍ୟାସଦେବଙ୍କର ପୁତ୍ର କିନ୍ତୁ ଜଣେ ଯେଉଁ ଆମର ଥିଲେ ବିଚିତ୍ରବୀର୍ଯ୍ୟ ତାଙ୍କର ଯେଉଁ ଦାସୀଙ୍କର ପୁତ୍ର ହିସାବରେ ଜନ୍ମଗ୍ରହଣ କରିଥିଲେ। ତେଣୁ ଭିତରୁ ହେଉଛନ୍ତି ଜଣେ ମହାଭାଗବତ, ଏ କଥା କୁହାଯାଉଛି ଇତି ଭାଗବତ ପୃଷ୍ଠ କ୍ଷେତ୍ରା ବାର୍ତ୍ତମ ପ୍ରିୟା ଶ୍ରେୟମ କ୍ଷେତ୍ରା, ଯେହେତୁ ସେ ଏଇଭଳି ଭାବରେ ଜଣେ ଶୂଦ୍ର କୂଳରେ ଜାତ ହେଇଥିଲେ ବା ଦାସୀଙ୍କର ପୁତ୍ର ହିସାବରେ ଜାତ ହେଇଥିଲେ, ତେଣୁ ତାଙ୍କୁ କ୍ଷେତ୍ରା ବୋଲି କୁହାଯାଉଛି। ଏଇଭଳି ଭାବରେ ସେଇ ବିଦ୍ରୋହ ଦ୍ୱାରା ଏଇ ବିଭିନ୍ନ ପ୍ରଶ୍ନ ପଚରା ଗଲା ପରେ ପ୍ରତିବକ୍ତୁ ନେହ ଉତ୍କଣ୍ଠା ସ୍ମାରିତି ସ୍ୱର, ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଉଦ୍ଧବ ପ୍ରତିବକ୍ତୁ ନେହ ତାର ଉତ୍ତର ଦେବା ପାଇଁ ତାଙ୍କର ଉତ୍ସାହ ବା ତାଙ୍କର ଏତେ ଆସୁନଥିଲା, କାରଣ ସେ ଭଗବାନଙ୍କ ଲୀଳାରେ ସମାଧିଗ୍ରସ୍ତ ହେଇଯାଇଥିଲେ, ଏସବୁ ଶୁଣୁଥିଲେ କିନ୍ତୁ ବାହ୍ୟ ଜ୍ଞାନ ଶୂନ୍ୟ ହେଇଯାଇଥିଲେ। ତେଣୁକରି ସେ ତାଙ୍କର କଥା କହିବା ପାଇଁ କହିପାରୁନଥିଲେ, କାହିଁକି ନା ସ୍ମାରିତେ ସ୍ୱର, ଭଗବାନଙ୍କର ଯେତେବେଳେ ଏଇସବୁ ପ୍ରଶ୍ନ ପଚାରୁଛନ୍ତି ବିଦୁର, ସେତେବେଳେ ଉଦ୍ଧବ ଚିନ୍ତା କରୁଛନ୍ତି ଭଗବାନଙ୍କ ଲୀଳା, ଏତେ ସୁନ୍ଦର ଲୀଳା ସବୁ 125 ବର୍ଷ କାଳ ଭଗବାନଙ୍କର ସବୁ ଲୀଳା ରହିଛି, 128 ବର୍ଷ ବୋଲି କୁହନ୍ତି କେତେ ଜଣ, ତେଣୁ ଏଇସବୁ ଲୀଳାକୁ ଯେତେବେଳେ ଉଦ୍ଧବ ସ୍ମରଣ କରୁଛନ୍ତି ଭଗବାନଙ୍କର ଏଇଭଳି ଲୀଳା ହେଇଛି, ତେଣୁ ଭଗବାନଙ୍କ କଥା ସ୍ମରଣ କରି ସେ ହଠାତ୍ କଥା କହିପାରୁନଥିଲେ। ଆମର ବର୍ଣ୍ଣନା କରାଯାଇଛି ପରୀକ୍ଷିତ ମହାରାଜ ମଧ୍ୟ ବିଭିନ୍ନ ସମୟରେ ଯେଉଁ ସୁଖଦେବ ଗୋସ୍ୱାମୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି, ସୁଖଦେବ ଗୋସ୍ୱାମୀ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କ ଲୀଳା ସ୍ମରଣ କରି ତଲ୍ଲୀନ ହେଇଯାଉଥିଲେ। ବିଶେଷ ଭାବରେ ଦଶମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛି, ସେ ଯେତେବେଳେ ପଚାରିଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ ପରୀକ୍ଷିତ ମହାରାଜ, ସେତେବେଳେ ସେ ଏଇ ଭଗବାନଙ୍କ ଲୀଳା ସ୍ମରଣ କରିକି ସେ ତାଙ୍କର ମଧ୍ୟ ସମାଧିଗ୍ରସ୍ତ ହେଇଯାଇଛନ୍ତି। ତେଣୁ ଏଇ ଲୀଳାଟି ଆସିବ ଭଗବାନଙ୍କର ଯେଉଁ କୁମାର ଅବସ୍ଥାରେ, 5 ବର୍ଷ ଅବସ୍ଥାରେ ଭଗବାନ ଗୋଟେ ଲୀଳା କରିଥିଲେ, ଅଘାସୁର ବଧ କରିଥିଲେ, ଯେଉଁ ଲୀଳାଟିକୁ ତାଙ୍କର ସାଙ୍ଗ ବାଳକମାନେ ଭଗବାନଙ୍କର କୌଗଣ୍ଡ ବୟସରେ ସବୁ ଆଲୋଚନା କରିଥିଲେ ବା କୀର୍ତ୍ତନ କରିଥିଲେ। ତେଣୁ ଏ ପ୍ରଶ୍ନଟି ପଚାରିଲେ ପରୀକ୍ଷିତ ମହାରାଜ ଯେ ଭଗବାନ ଯେଉଁ ବ୍ରହ୍ମ କାଳାନ୍ତର କୃତମ ତତ୍କାଳୀନ କଥମ ଭାବେ ଯତ୍ କୌମାରେ ହରି କୃତମ ଯବୁ କୌଗଣ୍ଡ କି ଅର୍ବକାର, ଏ ପ୍ରଶ୍ନ ଜଣେ ଯେଉଁମାନେ ପ୍ରକୃତରେ ସିନ୍ସିୟର ଲିସନର ଯେଉଁମାନେ ଠିକ ଭାବରେ ଶ୍ରବଣ କରିବେ ସେମାନେ ଏଇଭଳିଆ ପ୍ରଶ୍ନ ପଚାରିବେ। ତେଣୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ ଯେ ଭଗବାନଙ୍କର ଯେଉଁ 5 ବର୍ଷର ଲୀଳାଟିକୁ ତାଙ୍କର ସାଙ୍ଗ ବାଳକମାନେ କାହିଁ 6 ବର୍ଷରେ ଆଲୋଚନା କୀର୍ତ୍ତନ କଲେ, କାରଣ କ'ଣ? ତେଣୁ ଏ କଥା ଶୁଣିକିରି ସୁଖଦେବ ଗୋସ୍ୱାମୀଙ୍କର ଏଭଳି ଭାବରେ ତାଙ୍କର ସମାଧି ହେଇଯାଇଥିଲା। ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଉଚ୍ଚେଇ ଭଗବନ ନାମ କୀର୍ତ୍ତନ ଘୋଷେଇ ତତ୍ର ନାରଦ ବ୍ୟାସାଦି ମୁନିକୃତ ଅତି ଯତ୍ନ ହେଲା ଇତ୍ୟର୍ଥ। ସେ ଆଉ ଭଗବାନ କଥା କହିପାରିଲେନି ସୁଖଦେବ ଗୋସ୍ୱାମୀ, ତେଣୁ କ'ଣ କଲେ ସେଠି ଯେଉଁ ନାରଦ ମୁନି ଥିଲେ ବ୍ୟାସଦେବ ଥିଲେ ସେମାନେ ଉଚ୍ଚ କୀର୍ତ୍ତନ କଲେ, ଭଗବାନଙ୍କ ନାମ କୀର୍ତ୍ତନ କଲେ, ଯାହାଫଳରେ କି ସୁଖଦେବ ଗୋସ୍ୱାମୀ ବାହ୍ୟ ଜ୍ଞାନ ଫେରି ଆସିଲେ ତାଙ୍କର ଏବଂ ସେ ଭଗବାନ କଥା କହିଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ପ୍ରକୃତରେ ଏମାନେ ହେଉଛନ୍ତି ସବୁ ମହାଭାଗବତ। ଆମେ ଖାଲି କଳ୍ପନା ଆଜି ଖାଲି ଜାଣିବା ପ୍ରକୃତରେ ଯେଉଁମାନେ ଭଗବାନଙ୍କର ମହାଭାଗବତ ଯେଉଁମାନେ ଭଗବାନଙ୍କର ଉନ୍ନତ ଭକ୍ତ ସେମାନେ ଏହିଭଳି ଭାବରେ ସମାଧିଗ୍ରସ୍ତ ହେଇଯାଆନ୍ତି। ଯେଉଁ ଆମର ତିନୋଟି ଅବସ୍ଥା ରହିଛି, ଗୋଟେ ହେଉଛି ଜାଗ୍ରତ ଅବସ୍ଥା, ଗୋଟେ ହେଉଛି ସୁପ୍ତ ଅବସ୍ଥା, ଆଉ ଗୋଟେ ହେଉଛି ସ୍ୱପ୍ନ ଅବସ୍ଥା, ସୁସୁପ୍ତି ଅବସ୍ଥା, ଏ ତିନୋଟି ଅବସ୍ଥା ରହିଛି। କିନ୍ତୁ ଯେଉଁମାନେ ଉନ୍ନତ ଭକ୍ତ ତାଙ୍କର ଆଉ ଗୋଟିଏ ଉନ୍ନତ ଅବସ୍ଥା ଥାଏ, ତାକୁ ତୁରୀୟ ଅବସ୍ଥା ବୋଲି କୁହାଯାଉଛି, ତାକୁ ସମାଧି ଅବସ୍ଥା ବୋଲି କୁହାଯାଉଛି। ସମାଧି କହିଲେ ସେମାନେ ଭାବିବେ, ସାଧାରଣ ଲୋକମାନେ ଭାବିବେ ଇଏ ବୋଧେ ଶୟନ କରିଯାଇଛନ୍ତି ବା ସେ ଶୁଣିପାରୁନାହାନ୍ତି ଏଇଭଳି ଭାବେ ଚିନ୍ତା କରିବେ। କିନ୍ତୁ ପ୍ରକୃତରେ ସେ ସବୁ ଜାଣୁଛନ୍ତି, ସବୁ ଶୁଣୁଛନ୍ତି, ସବୁ ଏଇଭଳି ଭାବରେ ସେ ସ୍ତର, ସେ ସମାଧି ସ୍ତର ବୋଲି କୁହାଯାଉଛି। ତେଣୁ ଯାହା ହଉ ଉଦ୍ଧବ ତେଣୁ ସେଇ ସମାଧିରୁ ବର୍ତ୍ତମାନ ଆସି ଭଗବାନ କଥା କହିବେ, ବିଦୁରଙ୍କ ପ୍ରଶ୍ନର ଉତ୍ତର ଦେବେ। ତେଣୁ ଏ ଶ୍ଳୋକରେ ପ୍ରଭୁପାଦ ମହାରାଜ କୌଣସି ଭାବାର୍ଥ ଦେଇନାହାନ୍ତି, ତେଣୁକରି ଆମେ ଆଜି ଦ୍ୱିତୀୟ ଶ୍ଳୋକଟି ଆଲୋଚନା କରିବା। ସେଇ ଉଦ୍ଧବଙ୍କ ବିଷୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯାହା ପଞ୍ଚହାୟନ ମାତ୍ରା, ଯେତେବେଳେ ତାଙ୍କୁ 5 ବର୍ଷ ହେଇଥିଲା, ଛୋଟ ପିଲା ଥିଲେ, 5 ବର୍ଷର ବାଳକ, 5 ବର୍ଷ ପର୍ଯ୍ୟନ୍ତ ହେଉଛି କୁମାର ବୟସ, 6ରୁ 10 ବର୍ଷ ହେଉଛି ପୌଗଣ୍ଡ ବୟସ, ଏବଂ 11ରୁ 15 ହେଉଛି କୈଶୋର ଅବସ୍ଥା। ଏଇଭଳିଆ ବିଭିନ୍ନ ଅବସ୍ଥା ସବୁ ରହିଛି। ତେଣୁ ଉଦ୍ଧବ ଯେତେବେଳେ 5 ବର୍ଷର ଥିଲେ, ଯାହା ପଞ୍ଚହାୟନ ମାତ୍ରା ପ୍ରାତରାଶୟ ଯାଚିତ, ମାଙ୍କ ଦ୍ୱାରା ତାଙ୍କର ମା ସେ ଯେତେବେଳେ ସକାଳୁ ଉଠିକି ଯେତେବେଳେ ତାଙ୍କର ପୁତ୍ର ପାଇଁ ରୋଷେଇବାସ କରି ଯେତେବେଳେ ତାଙ୍କୁ ଖାଇବା ପାଇଁ ଡାକନ୍ତି, ବ୍ରେକଫାଷ୍ଟ କୁହାଯାଏ ସକାଳେ ଯୋଉ ଜଳଖିଆ ଖାଇବା ପାଇଁ, ପ୍ରାତରାଶ୍ରୟ, ପ୍ରାତରାଶ୍ରୟ ମାନେ ସକାଳୁ ଉଠିଲେ ପିଲାମାନେ ଖାଇବା ପାଇଁ ଚାହୁଁଥିବେ, ଛୋଟ ପିଲାମାନେ ତାଙ୍କୁ ଭୋକ ହଉଥିବ, ସେମାନେ ଚାହୁଁଥିବେ ଖାଇବା ପାଇଁ, ମା ମାନେ ବ୍ୟସ୍ତ ଥିବେ, ପିଲାମାନେ ତାଙ୍କୁ ମାଙ୍କୁ ବ୍ୟସ୍ତ କରୁଛି, ମୋତେ ଖାଇବାକୁ ଦିଅ, ମୋତେ ଖାଇବାକୁ ଦିଅ। କିନ୍ତୁ ଏଠି ହଉଛି ଓରଟା, ମା ଡାକୁଛନ୍ତି ପୁଅକୁ ଉଦ୍ଧବଙ୍କୁ, ଯେ ପ୍ରାତର ଆଶା ଯାଚି ତ, ଏ ଉଦ୍ଧବ ତମେ ଆସ ଖାଇବ, ଏଇଭଳି ଭାବେ ଡାକିଲେ ମଧ୍ୟ ପ୍ରାତର ଆଶା ଯାଚି ତ, ତତ୍ ନୈଚନ୍ ରଚୟନ, ସେ ଚାହୁଁନଥିଲେ ଖାଇବା ପାଇଁ, କାହିଁକି ନା ରଚୟନ ଯଶ ସପର୍ଯ୍ୟାନ ବାଳ ଲୀଳା, ବାଳକ ଅବସ୍ଥାରେ ଥିଲେ, 5 ବର୍ଷର ବାଳକ, କିନ୍ତୁ ତଥାପି ସେ ସମୟରେ ସେ ଭଗବାନଙ୍କର ସପର୍ଯ୍ୟାନ କରୁଥିଲେ, ଭଗବାନଙ୍କ ପୂଜା ଆରାଧନା କରୁଥିଲେ। ଆମେ ଯେମିତି ଦେଖୁଛେ ଆମ ମନ୍ଦିରରେ ବିଭିନ୍ନ ପ୍ରକାର ପୂଜା ଆରାଧନା ହେଉଛି, ସକାଳୁ ମଙ୍ଗଳ ଆଳତୀଠୁ ଆରମ୍ଭ କରି ରାତିରେ ଶୟନ ଆଳତୀ ପର୍ଯ୍ୟନ୍ତ ଭଗବାନଙ୍କର ବିଭିନ୍ନ ସପର୍ଯ୍ୟା ବା ବିଭିନ୍ନ ଉପାସନା ସବୁ ରହିଛି, ଅର୍ଚ୍ଚନା ସବୁ ରହିଛି। ଏବଂ ବିଶେଷ ଭାବରେ ଦ୍ୱାପର ଯୁଗରେ ଯୋଉ ରହିଥିଲା, ଦ୍ୱାପର ଯୁଗର ପନ୍ଥା ଥିଲା କ'ଣ ନା ପରିଚର୍ଯ୍ୟାୟାମ, ଦ୍ୱାପରେ ପରିଚର୍ଯ୍ୟାୟାମ କଳୌତ ହରି କୀର୍ତ୍ତନା, ଦ୍ୱାପର ଯୁଗର ପ୍ରୋସେସ ହେଉଛି ଭଗବାନଙ୍କର ଅର୍ଚ୍ଚନା ଇତ୍ୟାଦି କରୁଥିଲେ, ଦ୍ୱାପର ଯୁଗର ପ୍ରୋସେସ ଥିଲା ସେ ସମୟରେ। ତେଣୁ ଇଏ ଛୋଟ ପିଲା ହେଲେ ମଧ୍ୟ ଭଗବାନଙ୍କର ବିଭିନ୍ନ ପ୍ରକାର ମୂର୍ତ୍ତି ରଖି ସେ ସବୁ ଭଗବାନଙ୍କର ପୂଜା ଆରାଧନା କରୁଥିଲେ। ସକାଳୁ ଉଠିଲା ମାନେ ସେ ତାଙ୍କର କେମିତି, ଆମର ସକାଳୁ ଉଠିଲେ କ'ଣ କରୁଛନ୍ତି ଲୋକମାନେ, ରାଜେନ୍ଦ୍ର ନୃଣାଙ୍କ ସନ୍ଧି ସହସ୍ରଶ ଅପଶ୍ଚାତ ଆତ୍ମ ତତ୍ତ୍ୱ ଗୃହେଶୁ ଗୃହ ମେଦିନା, ଯୋଉ କଥା କରିବା କଥା ନୁହଁ ସାଧାରଣତଃ ସେଇ କଥା ହିଁ ଲୋକମାନେ କରନ୍ତି। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ଏକଥା ପ୍ରଥମ କହୁଛନ୍ତି, ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏକଥା କହୁଛନ୍ତି। ସାଧାରଣତଃ ଯୋଉଟା କରିବା କଥା ନୁହଁ ସାଧାରଣତଃ ଲୋକମାନେ ସେଇଆ ହିଁ କରନ୍ତି। ଶ୍ରୋତବ୍ୟାଦିନୀ ରାଜେନ୍ଦ୍ର, ହେ ରାଜେନ୍ଦ୍ର, ହେ ରାଜା ପରୀକ୍ଷିତ ମହାରାଜ, ବହୁତ କଥା ଶୁଣିବା ପାଇଁ ଅଛି। ଶ୍ରୋତବ୍ୟାଦିନୀ ରାଜେନ୍ଦ୍ର, ନୃଣାଂଶନ୍ତି ସହସ୍ର ହଜାର ହଜାର କଥା ରହିଛି ଶୁଣିବା ପାଇଁ, କିନ୍ତୁ ଅପଶ୍ୟତ ଆତ୍ମ ତତ୍ତ୍ୱ ଗୃହେଶୁ ଗୃହ ମେଦିନା, ଯୋଉ ଗୃହସ୍ଥ ଯୋଉମାନେ ଗୃହସ୍ଥ ହଉଛି ଗୋଟେ ଆଶ୍ରମ, ଆମର ପଟ୍ଟନାୟକ ବାବୁ ଏଇ ଯୋଉ ରହିଛନ୍ତି ଇଏ ଗୋଟେ ଆଶ୍ରମ, ଆମେ ସମସ୍ତେ ଗୃହସ୍ଥ ପ୍ରାୟ ରହିଛେ, ଆମେ ସମସ୍ତଙ୍କ ଗୋଟେ ଗୋଟେ ଆଶ୍ରମ ରହିଛି, ଏ ବର୍ଣ୍ଣାଶ୍ରମ ଚାରବତ୍ତା ବୋଲି କୁହାଯାଇଛି, ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି। ମହାପ୍ରଭୁ ପଚାରୁଥିଲେ ରାଜାରାମାନନ୍ଦଙ୍କୁ ଯେ ସାଧ୍ୟ ସାଧନ ବିଷୟରେ ମୋତେ କୁହନ୍ତୁ, ସାଧ୍ୟ ମାନେ ଆମର ଜୀବନର ଲକ୍ଷ୍ୟ କ'ଣ, ଏବଂ ସେଇ ଜୀବନ ଲକ୍ଷ୍ୟକୁ ହାସଲ କରିବା ପାଇଁ ଯୋଉ ଉପାୟ ବା ସାଧନ କ'ଣ ସେଇଟା, ଯେତେବେଳେ ମହାପ୍ରଭୁ ପଚାରିଛନ୍ତି ରାଜାରାମାନନ୍ଦ ପ୍ରଥମେ ଏଇ ଶ୍ଳୋକଟି କହିଥିଲେ ବିଷ୍ଣୁ ପୁରାଣରୁ ଉଦ୍ଧାର କରି, ଯେ ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପରପୁମା ବିଷ୍ଣୁ ରାଣା ଯେତେ ପନ୍ଥା ନାନ୍ୟତ ଦୋଷ କାରଣ, ଯେ ବର୍ଣ୍ଣ ଏବଂ ଆଶ୍ରମ ରହିଛି, ଚାରି ବର୍ଣ୍ଣ ରହିଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଏବଂ ଚାରୋଟି ଆଶ୍ରମ ରହିଛି, ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ଏବଂ ସନ୍ୟାସ, ଆର ଉଦ୍ଦେଶ୍ୟ ହେଉଛି କ'ଣ ନା ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପରପୁମାନ ଭଗବାନ ଯେ କି ହେଉଛନ୍ତି ପରମ ପୁରୁଷ ତାଙ୍କର ବିଷ୍ଣୁଙ୍କର ଆରାଧନା ପାଇଁ ଉଦ୍ଦିଷ୍ଟ। ବିଷ୍ଣୁର ଆରାଧିତ ପନ୍ଥା ନାନ୍ୟତ୍ୱ ଦୋଷ କାରଣ ଭଗବାନଙ୍କର ଅନ୍ୟ କୌଣସି ଉପାୟରେ ଭଗବାନଙ୍କର ଆମେ ସନ୍ତୋଷ ବିଧାନ କରିପାରିବା ନାହିଁ। ଏଇ ଯେଉଁ ବିଭିନ୍ନ ପ୍ରକାର ବର୍ଣ୍ଣାଶ୍ରମ ବ୍ୟବସ୍ଥା କରାଯାଇଛି, ଆର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ହରିତୋଷଣ, ଭଗବାନଙ୍କର ସନ୍ତୋଷ ବିଧାନ କରିବା। ଯୋଉ ଭାଗବତଙ୍କର ଏକାଂଶ ସ୍କନ୍ଧରେ ଏକଥା କହୁଛନ୍ତି ନବଯୋଗେନ୍ଦ୍ର, ଯେ କାଇନ ବାଚା ମନସେନ୍ଦ୍ରିୟା ବୁଦ୍ଧ୍ୟାତ୍ମନା ବା ଅନୁସୃତ ସ୍ୱଭାବାତ୍ କରୋତି ଯଜ୍ଜତ୍ ସକଳଂ ପରସ୍ମୈ ନାରାୟଣାଏତି ସମର୍ପୟେତତ୍। ଆମେ ଯିଏ ଯାହା ଭଗବତ ଗୀତାରେ ମଧ୍ୟ ଭଗବାନ ସ୍ମୃତା କହିଛନ୍ତି, ଯତ୍ କରୋସି ଯତ୍ ଅଶ୍ନାସି ଯତ୍ ଜୁହୋସି ତଦାସି ଯତ୍ ଯତ୍ ତପସ୍ୱସି କୌନ୍ତେୟ ତତ୍ କୃଷ୍ୱ ମଦର୍ପଣମ୍। ଆମେ ଯୋଉ କାର୍ଯ୍ୟ କରୁଛେ, ଯତ୍ କରୋସି ଯୋଉ ଖାଦ୍ୟ ଖାଉଛେ, ଯତ୍ ଅଶ୍ନାସି ଯତ୍ ଜୁହୋସି ଯୋଉ ଯଜ୍ଞ କରୁଛେ, ଯତ୍ ଜୁହୋସି ତଦାସି ଯୋଉ ଦାନ କରୁଛେ, ତତ୍ କୃଷ୍ୱ ମଦର୍ପଣ ଭଗବାନ କହୁଛନ୍ତି ମତେ ଅର୍ପଣ କର ସେସବୁ। ତେଣୁ ଇଏ ହେଉଛି ଭାଗବତ ଧର୍ମ। ନବଯୋଗେନ୍ଦ୍ର ସେ କଥା ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ରାଜା ନିମନ୍ତ ସେ କଥା କହିଛନ୍ତି, କାୟେନ ବାଚା ମନସେ ଇନ୍ଦ୍ରେୟ ବା, ଆମେ କାୟ ବା ଶରୀର ଦ୍ୱାରା ବିଭିନ୍ନ କାର୍ଯ୍ୟ କରୁଛେ, ବଚନ ଦ୍ୱାରା ମଧ୍ୟ ବିଭିନ୍ନ କଥା କହୁଛେ, ମନ ଦ୍ୱାରା ମଧ୍ୟ ବିଭିନ୍ନ ଚିନ୍ତା କରୁଛେ, ବିଭିନ୍ନ ଇନ୍ଦ୍ରିୟ ମାନେ ଯୋଉ ରହିଛନ୍ତି ଆମର 10ଟି ଇନ୍ଦ୍ରିୟ ରହିଛନ୍ତି, 5ଟି କର୍ମେନ୍ଦ୍ରିୟ 5ଟି ଜ୍ଞାନେନ୍ଦ୍ରିୟ ରହିଛନ୍ତି, ଏ ଇନ୍ଦ୍ରିୟ ଦ୍ୱାରା ଯୋଉ ଆମେ କାର୍ଯ୍ୟ ସବୁ କରୁଛେ, କାୟେନ ବାଚା ମନସେ ଇନ୍ଦ୍ରେୟ ବା ବୁଦ୍ଧ୍ୟାତ୍ମନା ବା ଅନୁସୃତ ବୁଦ୍ଧି ଦ୍ୱାରା ମଧ୍ୟ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛେ, ଏସବୁକୁ ନବଯୋଗେନ୍ଦ୍ର କହୁଛନ୍ତି କରୋତି ଯତ୍ ସକଳଂ ପରସ୍ମୈ ନାରାୟଣ ଇତି ସମର୍ପେ, ସବୁକିଛି ଭଗବାନଙ୍କୁ ଅର୍ପଣ କରିବା କଥା। ଯୋଉ କାର୍ଯ୍ୟ କରୁଛେ ସେ କାର୍ଯ୍ୟ ଯଦି ଭଗବାନଙ୍କୁ ଅର୍ପଣ ହେଲା, ତାହେଲେ ସେ କାର୍ଯ୍ୟର ପ୍ରକୃତ ସେ ଆମେ ତାର ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହେଇପାରିବା ସେ କାର୍ଯ୍ୟର। ଅନ୍ୟ ପକ୍ଷରେ ଲୋକମାନେ ଯୋଉ କାର୍ଯ୍ୟ କରୁଛନ୍ତି ସେ ନିଜ ପାଇଁ କରୁଛନ୍ତି, ନିଜ ପ୍ରୀତି ଉଦ୍ଦେଶ୍ୟରେ କରୁଛନ୍ତି, ଇନ୍ଦ୍ରିୟ ପ୍ରୀତି ଉଦ୍ଦେଶ୍ୟରେ କରୁଛନ୍ତି, ତେଣୁକରି ସେମାନଙ୍କୁ ବିଭିନ୍ନ ପ୍ରକାର ପାପ କର୍ମର ପ୍ରତିକ୍ରିୟା ଭୋଗ କରିବାକୁ ପଡୁଛି। ଯଜ୍ଞ ଶିଷ୍ଟା ଆସିନ ସନ୍ତୋ ମୁଚ୍ଛନ୍ତେ ସର୍ବକ୍ରିଡ଼ି ସେଇ ଭୁଞ୍ଜନ୍ତେ ତୁ ଏବଂ ପାପା ଯେ ପଚନ୍ତି ଆତ୍ମକାରଣା। ଯଦି ଭଗବାନଙ୍କ ଯେମିତି ଗୋଟେ ଉଦାହରଣ ହେଉଛି ରୋଷେଇ କରିବା, ମା ମାନେ ବହୁତ ଅଛନ୍ତି ଏଠି, ମା ମାନେ ସମସ୍ତେ ତାଙ୍କ ଘରେ ରୋଷେଇ କରୁଛନ୍ତି, ଆମ ଭୁବନେଶ୍ୱର ସହରରେ ଏତେ ଯୋଉ ଘର ଅଛି ସମସ୍ତଙ୍କ ଘରେ ରୋଷେଇ ହେଉଛି, ବିଶେଷ ଭାବରେ ମା ମାନେ ସେ ରୋଷେଇ ସବୁ କରୁଛନ୍ତି, କିନ୍ତୁ ସେ ଯୋଉ ରୋଷେଇ କରୁଛନ୍ତି ସେ ରୋଷେଇର ଉଦ୍ଦେଶ୍ୟ ହେଉଛି କଣ, ନିଜର ଅନ୍ତରେ ତୃପ୍ତି କରିବା, ନିଜେ କେମିତି ଆନନ୍ଦରେ ଖାଇବା। ଆଜି ଏକାଦଶୀ ତିଥି, ପୁରୁଷୋତ୍ତମ ମାସ ପରମା ଏକାଦଶୀ ତିଥି, କିନ୍ତୁ ତଥାପି ଆମେ ଯେତେବେଳେ ଆସିଛେ ଘରୁ ଦେଖୁଛେ ବିଭିନ୍ନ ରାସ୍ତାରେ ସବୁ କୋଉଠି ବିଭିନ୍ନ ପ୍ରକାର ଅମେଥ ସବୁ ଲୋକମାନେ ନେଇକି ଯାଉଛନ୍ତି, ତାଙ୍କର ରୋଷେଇ କରୁଥିଲେ ସେସବୁ, ତେଣୁ ଇନ୍ଦ୍ରିୟ ତୃପ୍ତି ପାଇଁ କରାହେଉଛି, ସେଥିପାଇଁ ସେମାନେ ପାପର ପାପ ଫଳ ଭୋଗ କରୁଛନ୍ତି। କିନ୍ତୁ ଯଦି ଆମେ ସେ ଯୋଉ ଖାଦ୍ୟ ଗ୍ରହଣ କରୁଛେ ସେ ଖାଦ୍ୟକୁ ଯଦି ଭଗବାନଙ୍କୁ ସମର୍ପଣ କରିବା, ତାହେଲେ ସେ ପାପର ପ୍ରତିକ୍ରିୟାରୁ ଆମେ ମୁକ୍ତ ହେବା। ତେଣୁ ଇଏ ହେଉଛି ପ୍ରକୃତରେ ଭାଗବତ ଧର୍ମ ବା ପ୍ରକୃତ ଧର୍ମ ହେଉଛି ଏଇଟା। ବର୍ଣ୍ଣାଶ୍ରମ ଧର୍ମର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ସନ୍ତୋଷ ବିଧାନ କରିବା। ତେଣୁ ଗୃହସ୍ଥ ଆଶ୍ରମରେ ରହିକି ମଧ୍ୟ ଆମେ ଯୋଉ ସବୁ କାର୍ଯ୍ୟ କରୁଛେ ସେସବୁ କାର୍ଯ୍ୟ ଯୋଉ ଭଗବତ ଗୀତାରେ ଭଗବାନ କହିଛନ୍ତି ଅଷ୍ଟାଦଶ ଅଧ୍ୟାୟରେ, ଯତ ପ୍ରକୃତି ଭୂଦାନା ଯେନ ସର୍ବମ ଇଦମ୍ ତତମ ସ୍ୱକର୍ମଣା ତମଭ୍ୟ ସିଦ୍ଧି ବିନ୍ଦତି ମାନବ। ଆମେ ଯୋଉ ସବୁ କାର୍ଯ୍ୟ କରୁଛେ ସେଇ କାର୍ଯ୍ୟ ଦ୍ୱାରା ଭଗବାନଙ୍କର ଆରାଧନା କରାହବ, ଭଗବାନଙ୍କୁ ଅର୍ପଣ କରାହବ, ତାହେଲେ ସେ ମାନବ ସିଦ୍ଧି ଲାଭ କରିବ। ତେଣୁ ଗୃହସ୍ଥ ଆଶ୍ରମର ଲକ୍ଷ୍ୟ ହେଉଛି ଭଗବାନଙ୍କର ଆରାଧନା କରିବା। କିନ୍ତୁ ଗୃହସ୍ଥ ରହିକି ମଧ୍ୟ ଲୋକମାନେ ଭଗବାନଙ୍କର ଆରାଧନା କରୁନାହାନ୍ତି, ନିଜର ଇନ୍ଦ୍ରିୟ ତୃପ୍ତିରେ ଲାଗିଛନ୍ତି, ସାଧାରଣତଃ ଲୋକମାନେ ଏଇଭଳି ଭାବେ ରହୁଛନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ନିତ୍ୟ ସିଦ୍ଧ ନିତ୍ୟ ବଦ୍ଧ ଦୁଇ ପ୍ରକାର ଜୀବ ଅଛନ୍ତି ଭଗବତ ଗୀତାରେ ପଞ୍ଚଦଶ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି ଏବଂ ଅନ୍ୟ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଭଗବତ ପଞ୍ଚଦଶ ଭଗବାନ କହିଛନ୍ତି ଦୁଇ ପ୍ରକାର ଲୋକ ଅଛନ୍ତି, ପୁରୁଷ ଲୋକେ କ୍ଷେରଶ୍ଚା କ୍ଷେରବଚ କ୍ଷେର ସର୍ବାଣୀ ଭୂତାନି କୁଟସ୍ଥ ଅକ୍ଷର ଉଚ୍ଚତି। ଦୁଇ ପ୍ରକାର ଲୋକ ଅଛନ୍ତି, ଗୋଟେ ହେଉଛନ୍ତି କ'ଣ ନା ମାନେ ଗୋଟେ ହେଉଛନ୍ତି କ୍ଷେର ଯେଉଁମାନଙ୍କ ପତନ ହେଇଯାଇଛି, ଆଉ ଗୋଟେ କିଏ ନା ଯେଉଁମାନେ କୁଟସ୍ଥ ଯେଉଁମାନେ ମୁକ୍ତ ଜୀବ। ଦୁଇ ପ୍ରକାର ଜୀବ ଅଛନ୍ତି, ଆମେ ସମସ୍ତେ କ୍ଷେର ସର୍ବାଣୀ ଭୂତାନି, ଏ ଭୌତିକ ଜଗତରେ ଯେତେ ଜୀବ ଅଛନ୍ତି ସମସ୍ତଙ୍କ ପତନ ହେଇଯାଇଛି। କିନ୍ତୁ ଏ ଭୌତିକ ଜଗତରେ ମଧ୍ୟ ଏମିତି ଜୀବ ଅଛନ୍ତି ଯେଉଁମାନେ ନିତ୍ୟ ସିଦ୍ଧ ଜୀବ, ଯେମିତି ଆମର ଶ୍ରୀ ଶ୍ରୀମଦ୍ ଗୌରବନ୍ଦ ସ୍ୱାମୀ ମହାରାଜ ଆମର ବିଭିନ୍ନ ଆଚାର୍ଯ୍ୟମାନେ ସବୁ ରହିଛନ୍ତି, ଏମାନେ କେବେ ଭଗବାନ ଭୁଲନ୍ତି ନାହିଁ। ଆମର ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ସାତ ମାସ ହୁଏ ମାତୃଗର୍ଭରେ, ଯେତେବେଳେ ସାତ ମାସ ହୁଏ ସେତେବେଳେ ସମସ୍ତଙ୍କର ଯେଉଁମାନେ ବିଶେଷ ଭାବରେ ଯେଉଁମାନେ ଭାଗ୍ୟବାନ ଯିବ ତାଙ୍କର ପୂର୍ବ ଜନ୍ମର ସ୍ମୃତି ଆସେ। ତେଣୁ ସେ ଭଗବାନଙ୍କୁ ସେଇଠୁ ମାତୃଗର୍ଭରେ ପ୍ରାର୍ଥନା କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଭଗବାନଙ୍କୁ ସେଇଠୁ ସେମାନେ ପ୍ରାର୍ଥନା କରନ୍ତି। ଯେଉଁମାନେ ନିତ୍ୟ ମୁକ୍ତ ଜୀବ, ଯେଉଁମାନେ ନିତ୍ୟ ସିଦ୍ଧ, ସେମାନେ ଭଗବାନ କେବେ ଭୁଲନ୍ତି ନାହିଁ। ଆଉ ଅଧିକାଂଶ ଲୋକ ହେଉଛନ୍ତି ନିତ୍ୟ ବଦ୍ଧ, ସବୁବେଳେ ସେମାନେ ଭଗବାନଙ୍କୁ ଭୁଲି ଯାଇଛନ୍ତି। ତେଣୁ ଏଇ ବଦ୍ଧ ଜୀବକୁ କେମିତି ଉଦ୍ଧାର କରାଯିବ, ସେଥିପାଇଁ ସିଦ୍ଧ ଜୀବମାନେ ବା ନିତ୍ୟ ମୁକ୍ତ ଜୀବମାନେ ଏଇ ଭୌତିକ ଜଗତକୁ ଆସନ୍ତି। ଯେମିତି ଭଗବାନ ଆସନ୍ତି ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ, ସେହିଭଳି ଭାବରେ ଭଗବାନଙ୍କ ଯେଉଁମାନେ ଉନ୍ନତ ଭକ୍ତ, ଅତ୍ୟନ୍ତ ପ୍ରିୟ ଭକ୍ତ, ସେମାନେ ଆସନ୍ତି ଏଇ ବଦ୍ଧ ଜୀବକୁ ଉଦ୍ଧାର କରିବା ପାଇଁ। ସେଥିପାଇଁ ଚେତନ ମହାପ୍ରଭୁ କହିଲେ ଯେ ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ଭୟା ତାର ଏ ଦେଶ। ଯେଉଁମାନେ ବିଶେଷ ଭାବରେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟବାନ ଜୀବ। ଭାରତ ଭୂମି ଦେଇ ମନୁଷ୍ୟ ଜନ୍ମ ହେଲ ଯାର ଜନ୍ମ ସାର୍ଥକ କରିକର ପର ଉପକାର। ଭାରତବର୍ଷରେ ଯେଉଁମାନେ ମାନବ ଜନ୍ମ ପ୍ରାପ୍ତ ହୋଇଛନ୍ତି ତାଙ୍କର ଜୀବନର ଉଦ୍ଦେଶ୍ୟ ହେଉଛି ସେମାନେ ନିଜ ଜୀବନକୁ ସାର୍ଥକ କରି ଅନ୍ୟର ଉପକାର କରିବେ। କେମିତି ସେ ଉପକାର କରିବେ ନା, ଯାରେ ଦେଖ ତାହେଲେ କହ କୃଷ୍ଣ ଉପଦେଶ, ଆମେ ଯାହାକୁ ଦେଖିବା ତାଙ୍କୁ କହିବା ଟିକେ ଭଗବାନଙ୍କର ନାମ କରନ୍ତୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ରାମ ରାମ। ଆମେ ଭଗବାନଙ୍କର ଉପଦେଶ ଆମେ ଦବା। ଭଗବାନ ସବୁ ଶାସ୍ତ୍ରରେ ସବୁ ଦେଇଛନ୍ତି, ଅନେକ ଉପଦେଶ ଦେଇଛନ୍ତି, ସେ ଉପଦେଶ ପ୍ରଚାର କରିବା। କିନ୍ତୁ ଯେଉଁମାନେ ବର୍ଣ୍ଣନା କରାଯାଇଛି, ଯେଉଁମାନେ ଶ୍ରୁତି ସ୍ମୃତି ପୁରାଣ ଆଦି ପଞ୍ଚରାତ୍ରିକ ବିଧି ବିନା ଐକାନ୍ତିକ ହରିଭକ୍ତି ଉତ୍ପାଦ ଏବ କଳ୍ପତି, ଯେଉଁମାନେ ଏଇଭଳି ଭାବରେ ଶାସ୍ତ୍ରର ଆଶ୍ରୟ ନେଇନାହାନ୍ତି ସେମାନେ ମଧ୍ୟ ଭଗବାନ କଥା କହୁଛନ୍ତି, ସେମାନେ ସମାଜରେ ଉତ୍ପାଦ ସୃଷ୍ଟି କରୁଛନ୍ତି, ବିଭିନ୍ନ ପ୍ରକାର ଡିଷ୍ଟର୍ବାନ୍ସ ସୃଷ୍ଟି କରୁଛନ୍ତି। ଆମେ ଯାଇଥିଲୁ ଗୋଟେ ମନ୍ଦିରକୁ ଯାଇଥିଲୁ, ସେ ମନ୍ଦିର ଦେଖିଲୁ ଭଗବାନଙ୍କ ବିଗ୍ରହ ନାହିଁ। ତେଣୁ ଏଇଭଳି ଭାବରେ ଅନେକ ଏମାନଙ୍କୁ ମାୟାବାଦୀ ବୋଲି କୁହାଯାଉଛି। ମାୟାବାଦୀ ଭାଷା ଶୁଣିଲେ ହାଏ ସର୍ବନାଶ, ଯୋଉ ସେମାନେ ଯଦିଓ ଭଗବାନ କଥା କହୁଛନ୍ତି କିନ୍ତୁ ସେମାନଙ୍କ କଥା ଶୁଣିଲେ ଆମର ସର୍ବନାଶ ହେଇଯିବ। ସେଇଥିପାଇଁ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଯେ କଣ, ଯେ ମାୟାବାଦୀ ଯୋଉ ଭାଷା ଶୁଣିଲେ ଆମର ନିଜର ସମସ୍ତ କିଛି ନଷ୍ଟ ହେଇଯିବ, ଆମେ ପ୍ରକୃତରେ ଜାଣିପାରିବା ନାହିଁ ପ୍ରକୃତ ଭଗବାନ କଥା। ଆମର ସନାତନ ଗୋସ୍ୱାମୀ ମଧ୍ୟ କଥା କହିଛନ୍ତି ଯେ ଯୋଉ ଭଗବାନ କଥା ଭୂତମ ହରି କଥା ମୁତମ ଶ୍ରବଣ ନୈବ କର୍ତ୍ତବ୍ୟ ସର୍ବୋଚ୍ଚିଷ୍ଟ ତଥା ଅବୈଷ୍ଣବ ମୁଖ କିର୍ଣ୍ଣ ଭୂତମ ହରି କଥା ମୃତମ। ଭଗବାନ କଥା ଆମେ କୋଉଠୁ ଶୁଣିବା ନା, ଯେଉଁମାନେ ବୈଷ୍ଣବ ତାଙ୍କର ମୁଖରୁ ହିଁ ଶୁଣିବା। ବୈଷ୍ଣବ ମୁଖରୁ ଯୋଉ ଶୁଣୁଛେ ଇଏ ତାଙ୍କ ମନ କଳ୍ପନା ଜିନିଷ ନୁହଁ, ଇଏ ଭଗବାନଙ୍କ ପାଖରୁ ସିଧାସଳଖ ଆସୁଛି। ଏବଂ ପରମ୍ପରା ପ୍ରାପ୍ତମ ଏବଂ ରାଜଶ୍ରୀ ବିଧୁ, ଭଗବାନଙ୍କର ଏଇ ପରମ୍ପରାରେ ଆସୁଛି ଭଗବାନ କଥା। କିନ୍ତୁ ଯେଉଁମାନେ ପରମ୍ପରାରେ ଆସୁନାହାନ୍ତି, ଯେଉଁମାନେ ଭଗବାନଙ୍କ ଶୁଦ୍ଧ ଭକ୍ତ ନୁହନ୍ତି, ଯେଉଁମାନେ ଅବୈଷ୍ଣବ, ତାଙ୍କ ମୁଖରୁ ଯଦି ଆମେ ଭଗବାନ କଥା ଶୁଣିବା ତାହେଲେ ସେଇଟା ବିପରୀତ କାର୍ଯ୍ୟ କରିବ। ସର୍ବୋଚ୍ଚିଷ୍ଟ ଯଥା ପୟ ପୟ କହିଲେ ଯୋଉ କ୍ଷୀର, କ୍ଷୀରଟା ଯଦିଓ ଅମୃତ କିନ୍ତୁ ତାକୁ ଯଦି ସର୍ପ ଛୁଇଁ ଦେଇଛି, ସର୍ପ ମୁହଁ ମାରିଦେଇଛି, ସାପ ମୁହଁ ମାରିଦେଇଛି ତାହେଲେ ସେଇଟା ବିଷରେ ପରିଣତ ହେଇଯାଉଛି, ସେଟା ଆଉ ଅମୃତର କାର୍ଯ୍ୟ କରିବ ନାହିଁ। ସେଇଭଳି ଭାବରେ ଭଗବାନ କଥା ଆମେ ଯାଅ ଭାଗବତ ପଢ଼, ବୈଷ୍ଣବର ସ୍ଥାନେ ଏ ପରମ୍ପରାରେ ଭଗବାନ କଥା ଶ୍ରବଣ କରିବା ପାଇଁ କୁହାଯାଇଛି। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ନିତ୍ୟ ମୁକ୍ତ, ସବୁବେଳେ ସେମାନେ ପିଲାଦିନରେ ମଧ୍ୟ ସେମାନେ ମୁକ୍ତ। ଏଇ ଆମେ ଏଇ ଉଦାହରଣ ଦେଖୁଛେ ଯେ ଉଦ୍ଧବ ଯେ ପାଞ୍ଚ ବର୍ଷରେ ମଧ୍ୟ ସେ ଭଗବାନଙ୍କ ଲୀଳାରେ ଭଗବାନଙ୍କର ପୂଜା ଆରାଧନା ଛୋଟ ମୂର୍ତ୍ତି କରିକିରି ଖେଳନା ଭାବରେ ସେମାନେ ଭଗବାନଙ୍କ ଆରାଧନା କରୁଛନ୍ତି। ବିଷ୍ଣୁ ପୁତ୍ର ବସିକି କହୁଛନ୍ତି, ମା ଯେତେବେଳେ ଡାକୁଛନ୍ତି ଏ ପୁତ୍ର ଖାଇବା ଆସ, ସେତେବେଳେ ସେ କହୁଛନ୍ତି ଟିକେ ଟିକେ ରୁହ, ମୋର ପୂଜା ସରିଲି, ପୂଜା ଚାଲିଛି। ଯେମିତି ଆମର ପ୍ରଭୁ ଆପଣମାନେ ସବୁ ପାଣି ଦେଲେ ମଧ୍ୟ ପିଇବା ପାଇଁ ଚାହିଁଲେ ନାହିଁ, କାହିଁକି ନା ଯେହେତୁ ନିୟମ ରହିଛି ବାରଟା ନହେଲେ ଆମେ ପାଣି ପିଇବା ନାହିଁ। ସେଇଭଳି ଭାବରେ ଉଦ୍ଧବ ଭଗବାନଙ୍କର ଯୋଉ ପୂଜା କରୁଛନ୍ତି ଛୋଟ ପିଲାମାନେ ମଧ୍ୟ ସେ କହୁଛନ୍ତି ଆମେ ଟିକେ ପୂଜା ସରୁ ତାପରେ ମିଶିବୁ, ଏଇଭଳି ଭାବରେ କହୁଛନ୍ତି। ତେଣୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ସବୁବେଳ ପାଇଁ ପ୍ରକୃତ ନିତ୍ୟ ମୁକ୍ତ, ସେମାନେ ସବୁବେଳ ପାଇଁ ଛୋଟ ପିଲାଦିନ ମଧ୍ୟ ସେମାନେ ଭଗବାନଙ୍କର ଭକ୍ତ। ଆମର ବର୍ଣ୍ଣନା କରାଯାଇଛି ଗୌରବନ୍ଧୁ ଦାସ ମହାରାଜଙ୍କ ବିଷୟରେ। ସେ ଛୋଟ ପିଲା ଥିଲାବେଳେ ସେ ସବୁ ଭଗବତ ଗୀତା ଭାଗବତ ଚୈତନ୍ୟ ଚରିତାମୃତ ଏସବୁ ପାଠ କରିସାରିଥିଲେ ଛୋଟ ପିଲା ଦିନ। ଆଉ ସେ ଭକ୍ତିସ୍ୱରୂପ ଦାମୋଦର ମହାରାଜ ବିଷୟରେ ବର୍ଣ୍ଣନା କରାଯାଏ ଯେ ସେ ଯେତେବେଳେ ଛୋଟ ପିଲା ଥିଲେ ସେତେବେଳେ ସେ ତାଙ୍କର ଆର୍ଥିକ ପରିସ୍ଥିତି ସଙ୍କଟଜନକ ଥିଲା। ତାଙ୍କ ପିତା ଚାଲିଯାଇଥିଲେ, ତାଙ୍କ ମା ମଧ୍ୟ ଅନ୍ୟ ଅନ୍ୟତ୍ର ଚାଲିଗଲେ, ତେଣୁ ସିଏ ତାଙ୍କ ଉପରେ ତାଙ୍କ ପରିବାର ଭାର ପଡ଼ିଥିଲା। ସେ ଚାଷ କାର୍ଯ୍ୟ ମଧ୍ୟ କରୁଥିଲେ, ଚାଷ ହଳ କରୁଥିଲେ, କିନ୍ତୁ ହଳ କରୁଥିଲେ ମଧ୍ୟ ସେ ଭଗବାନଙ୍କର ଗୁଣଗାନ କରୁଥିଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ସେ ଜୟଦେବଙ୍କର ଯୋଉ ରହିଛି ଗୀତ ଗୋବିନ୍ଦ, ସେ ଗୀତ ଗୋବିନ୍ଦ ଗାନ କରି ଚାଷ କରୁଥିଲେ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ପିଲାଦିନରୁ ଭଗବାନଙ୍କର ସେବାରେ ନିଯୁକ୍ତ ରହିଛନ୍ତି। ଏଇମାନେ ହେଉଛନ୍ତି ନିତ୍ୟ ମୁକ୍ତ ବା ନିତ୍ୟ ସିଦ୍ଧ ଜୀବ ଏମାନେ। ତେଣୁ ଉଦ୍ଧବ ସେଇଭଳି ଭାବରେ ଜାଣିଥିଲେ, ଉଦ୍ଧବ ଏଇ ଉନ୍ନତ ସ୍ତରରେ ଥିଲେ ଯେ ପଞ୍ଚହାୟନ ମାତ୍ର ପାଞ୍ଚ ବର୍ଷ ଥିଲାବେଳେ ମା ଡାକିଲେ ମଧ୍ୟ ସେ ଖାଇବା ପାଇଁ ଆସୁନଥିଲେ। ସପର୍ଯ୍ୟାଙ୍ଗ ବାଳ ଲୀଳା ଏଇଭଳି ଭାବରେ ଭଗବାନ ଲୀଳାରେ ରହିଥିଲେ, ରତ ରହିଥିଲେ ସେ। ତେଣୁ ସେଇଭଳି ଭାବରେ ଅନେକ ଉଦାହରଣ ରହିଛି ଆମର ଭାଗବତରେ। ପରୀକ୍ଷିତ ମହାରାଜ ବିଷୟରେ ମଧ୍ୟ ସେ କଥା କୁହାଯାଇଛି। ପରୀକ୍ଷିତ ମହାରାଜ ମଧ୍ୟ ଯେତେବେଳେ ଛୋଟ ପିଲା ଥିଲେ ସେ ସମୟରେ ମଧ୍ୟ ସେ ଏଇ ସବୁ ମୂର୍ତ୍ତି ଧରିକି ଖେଳୁଥିଲେ। ଛୋଟ ପିଲା ଅବସ୍ଥାରେ ଥାଇକି ମଧ୍ୟ ନୃତ୍ୟ ସ୍କନ୍ଦ ପ୍ରଥମ ଅଧ୍ୟାୟ ତିନି ଶ୍ଳୋକରେ ସେ କଥା କୁହାଯାଉଛି, ତୃତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ସବୈ ଭାଗବତ ରାଜା ପାଣ୍ଡବ ଓ ମହାରଥ ବାଳ କ୍ରୀଡ଼ା ନକେଇ କ୍ରୀଡ଼ନ୍ କୃଷ୍ଣ କ୍ରୀଡ଼ନ୍ ଯଥା ଦେ। ଛୋଟ ପିଲା ପରୀକ୍ଷିତ ମହାରାଜ ଯେତେ ଛୋଟ ପିଲା ଥିଲେ ସ୍ୱର୍ଣ୍ଣବୃନ୍ଦି ଏକଥା କହୁଛନ୍ତି ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟ ପନ୍ଦର ଶ୍ଳୋକରେ। ସବୈ ଭାଗବତ ରାଜା, ସେ ରାଜା ପରୀକ୍ଷିତ ମହାରାଜ ସେ ଜଣେ ଭାଗବତ ଥିଲେ। ମହାଭାଗବତ କହିଲେ ସବୁଠି ସେ ଭଗବାନ ଦର୍ଶନ କରନ୍ତି, ଯେମିତି ପରୀକ୍ଷିତ ମହାରାଜ କିଏ ଆମର ପ୍ରହ୍ଲାଦ ମହାରାଜ ସେ ଜଣେ ମହାଭାଗବତ ଥିଲେ, ସବୁଠି ଭଗବାନ ଦର୍ଶନ କରୁଥିଲେ। ତେଣୁ ପରୀକ୍ଷିତ ମହାରାଜ ମଧ୍ୟ ବିଗିନିଂରୁ ପ୍ରଥମରୁ ସେ ଭଗବାନଙ୍କ ଭକ୍ତ ଥିଲେ। ଆପଣ ଜାଣିଥିବେ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ମହାଭାରତ ଯୁଦ୍ଧ ପରେ ଫେରିଯିବା ପାଇଁ ବସିଛନ୍ତି, ଦ୍ୱାରକାକୁ ଫେରିଯିବା ପାଇଁ ବସିଛନ୍ତି, ସେ ସମୟରେ କିଏ ଅଶ୍ୱତ୍ଥାମା ଯେଉଁ ଅନ୍ତିମ ପାଣ୍ଡବ ସନ୍ତାନ ଥିଲେ ପରୀକ୍ଷିତ ମହାରାଜ ମା ଉତ୍ତରାଙ୍କର ଗର୍ଭରେ ଥିଲେ, ତାଙ୍କୁ ମାରିଦେବା ପାଇଁ ବ୍ରହ୍ମାସ୍ତ୍ର ଛାଡ଼ିଥିଲେ। ତେଣୁ ଉତ୍ତରା ଭଗବାନ ପ୍ରାର୍ଥନା କରୁଛନ୍ତି, ପାଇ ପାଇ ମହାଯୋଗିନ୍ ଦେବ ଦେବ ଜଗତ୍ପତେ ନାନ୍ୟଙ୍କ ଅଭୟଙ୍କ ପଶ୍ଚି ଯତ୍ର ମୃତ୍ୟୁ ପରସ୍ପର। ଯଦିଓ ଉତ୍ତରାଙ୍କର ସେଠି ସବୁ ରହିଥିଲେ, ତାଙ୍କର ପାଣ୍ଡବ ପାଞ୍ଚ ଭାଇ ଥିଲେ ସେଠି, ଅନ୍ୟମାନେ ମଧ୍ୟ ସେନାପତି ମାନେ ଥିଲେ, କିନ୍ତୁ ତଥାପି ଉତ୍ତରା ଭଗବାନ ପ୍ରାର୍ଥନା କରୁଛନ୍ତି, ପାହି ପାହି ମହାଯୋଗୀ। ଭଗବାନ ହେଉଛନ୍ତି ମହାଯୋଗୀ, ଆମର ଯୋଉ ଆଜିକାଲି ବହୁତ ଯୋଗୀ ଅଛନ୍ତି, କିଛି ଯୋଗ ସିଦ୍ଧି ଲାଭ କଲେ ସେମାନେ ଭାବୁଛନ୍ତି ଆମେ ବହୁତ ଉନ୍ନତ ଭଗବାନ ବୋଲି ନିଜକୁ ଭାବୁଛନ୍ତି, ଏବଂ ଲୋକମାନେ ମଧ୍ୟ ତାଙ୍କୁ ଭଗବାନ ବୋଲି ଭାବୁଛନ୍ତି। କିନ୍ତୁ ସେ ଯୋଉ ଯେତେ ଯୋଗ ସିଦ୍ଧି ସେମାନେ ପ୍ରାପ୍ତ ହେଇଛନ୍ତି, ସେ ଯୋଗ ସିଦ୍ଧି କାହାଠାରୁ ଆସୁଛନ୍ତି ନା ଭଗବାନ, ଯିଏକି ମହାଯୋଗୀ, ସେ ସବୁ ଯୋଗ ସିଦ୍ଧି ତାଙ୍କ ପାଖରୁ ଆସୁଛନ୍ତି। ତେଣୁ ଉତ୍ତରା ଭଗବାନ ପ୍ରାର୍ଥନା କରୁଛନ୍ତି, ପାହି ପାହି ମହାଯୋଗୀ ଦେବ ଦେବ ଜଗତ୍ପତେ, ଆପଣ ଦେବତାମାନଙ୍କୁ ମଧ୍ୟ ଦେବତା, ଆପଣ ସମସ୍ତ ଜଗତର ପତି ବା ମାଲିକ ଆପଣ, ତେଣୁ ଆପଣ ମୋତେ ରକ୍ଷା କରନ୍ତୁ। ପାଇ ପାଇ ମହାଯୋଗୀ ଦେବ ଦେବ ଜଗତ୍ପ ନାନ୍ୟନ୍ତ ଅଭୟଙ୍କ ସେ, ଭଗବାନ ଛାଡ଼ିଦେଲେ ଆଉ କେଉଁଠି ଆମେ ଅଭୟ ପ୍ରାପ୍ତ ହେଇପାରିବା ନାହିଁ। ଆଜିର ଯୁଗରେ ବିଭିନ୍ନ ପ୍ରକାର ଭୟଙ୍କର ପରିସ୍ଥିତି ସବୁ ଆସୁଛି, ବହୁତ ପ୍ରକାର ବିପଦ ସବୁ ରହିଛି, କିନ୍ତୁ ଆମେ ଯଦି ଅଭୟ ହେବା ପାଇଁ ଚାହୁଁଛେ, ଅଭୟ ପ୍ରାପ୍ତ ହେବା ପାଇଁ ଚାହୁଁଛେ, ଭୟରୁ ମୁକ୍ତ ହେବା ପାଇଁ ଚାହୁଁଛେ, ତାହେଲେ ଭଗବାନ ଛଡ଼ା ଅନ୍ୟ କେଉଁ କାହା ପାଖରୁ ଆମେ ଏଇ ଅଭୟ ପ୍ରାପ୍ତ ହେଇପାରିବା ନାହିଁ। ଉତ୍ତରା ସେ କଥା କହୁଛନ୍ତି, ନାନ୍ୟନ୍ତ ଅଭୟଙ୍କ ସେ, କାରଣ ଯତ୍ର ମୃତ୍ୟୁ ପରସ୍ପର, ସବୁଠି ମୃତ୍ୟୁ ଲାଗି ଯାଇଛି। ଭୌତିକ ଜଗତ ହେଉଛି ମୃତ୍ୟୁମୟ ଜଗତ, ସେଥିପାଇଁ କୁହାଯାଇଛି ମୃତ୍ୟୁ ମା ଅମୃତମୟ ବୋଲି କୁହାଯାଇଛି। ଏ ଭୌତିକ ଜଗତ ସବୁ କିଛି ନଷ୍ଟ ହେଇଯାଉଛି, କିନ୍ତୁ ଭଗବାନଙ୍କ ପାଖରେ ଆଶ୍ରୟ ନେଲେ ଆମେ ଏଇ ମୃତ୍ୟୁ କବଳରୁ ରକ୍ଷା ପାଇବା, ଆମେ ପ୍ରକୃତ ଅଭୟତା ପ୍ରାପ୍ତ ହେବା ବା ପ୍ରକୃତ ନିର୍ଭୟତା ପ୍ରାପ୍ତ ହେବା। ଭଜ ମୋରେ ନନ ଶ୍ରୀନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦରେ। ତେଣୁ ଏଇଭଳି ଭାବରେ ଯେତେବେଳେ ପରୀକ୍ଷିତ ମା ତାଙ୍କ ମାତୃ ଗର୍ଭରେ ରହିଛନ୍ତି, ତାଙ୍କ ମା ଉତ୍ତରା ଭଗବାନ ପ୍ରାର୍ଥନା କରୁଛନ୍ତି, ଭଗବାନ ସେ ସମୟରେ
से रथरे आरूढ़ होती द्वारका जावाप उद्यत होती प्रस्तुत होती द्वारका चली जाए कि भगवान से रथ पर रही उत्तरांग गर्भ में प्रवेश कर उत्तरांग गर्भ रही परीक्षित महाराज सुरक्षा प्रदान कर तेणु परीक्षित महाराज मातृगर्भ में भगवान दर्शन कर परीक्षित महाराज यही भाव जन उन्नत भक्त थे तेणु से पिलादिन परीक्षित महाराज विषय वर्णना कराए परीक्षित राजस्य जन्म कर्म विलापन संस्थान के पांडव मुद्राणाम वक्षे कृष्ण कतो दया ये मैंने उन्नत भक्त विषय जो आम आलोचना करे जन्म रु मृत्यु पर्यंत जो आलोचना करवा भगवान कथा ही आलोचना करवा
हरे कृष्णा कृष्णा हरे 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 राम राम
परीक्षित महाराज गोटे प्रश्न जो जन्म कथा करती तो जन्म से भगवान को दर्शन कर कृष्ण को दर्शन कर अंतिम समय जिते से अभिशापग्रस्त है सात दिन में मृत्यु हम से समय भगवान से भगवान भक्त को पठे ये भागवत कथा कौन आम श्री सुंदर गौर गोस्वामी महाराज अंतिम से भगवान कथा कही शरीर त्याग कर तेणु भक्त रक्षण होता सब के भगवान भूली जाती ना ये भाव में अनेक भक्त रही जो मैंने बिगिनिंग रूप भेरी बिगिनिंग ऑफ देयर लाइफ बाय गॉड जीवन आरंभ से भगवान सेवे निजुक्त रही प्रभात महाराज सब कथा कहते बाबा थे से भाव पिलादिन से रथयात्रा आरंभ करते छोट पिलादिन से भगवान मूर्ति धरिक खेलते प्रभात महाराज जीवन जहाँ पाठ करेंगे लिखाई प्रभात महाराज को शो पड़ू से पिता जे कौन गौरमंडे से जो व्यवसायी थे सी जो व्यवसाय फेरती रात बेस छोट पिला शोपड़ था प्रभात महाराज छोट पिता थे से कहते मुझे शुणे आम पिता आसिक भगवान को आराधना करती करता बजाती से शोले करता शब्द मत शुभ था तेनालीराम भगवान भक्त से सब भाव भगवान सेवे निजुक्त रही था मूल आरंभ कर सब पर्यटन शेष पर्यटन भगवान सेवे ही निजुक्त रही था तेनाली भक्त रक्षण रही भगवान को केवल भूली जाती ना भगवत गीता षष्ठ अध्याय भगवान कहते जो मान पश्यति सर्वत्र सर्वंच मई पश्यति तस्म न प्रणशामी सच मेन प्रणश्यति जो महाभागवत प्रहलाद महाराज से भगवान को सब दर्शन करते खुंबरे जो पिता पचारे जस्त मदभाग्युक्ता मदन्य जगदेश्वर क्वा सब जगीश सर्वत्र तस्मा स्तंभे न दृश्यते हिरण्यकशिप जिते उन्नत शक्तिशाली थे ब्रह्मांड गौर प्राप्त होते देवता मान परास्त कर अधीन रखी निज सेवा करते कि प्रहलाद महाराज पांच वर्ष बाड़क थी से कहते भगवान हरि भगवान शरण तुम जाओ भगवता भागवत सप्तम स्कंद पंचम अध्याय कथा कह जो हिरण्य से पचारे तुम श्रेष्ठ पाठ कौन पढ़ीच के से कहते साधु मनि असुरवर्ज दैना सदा समुद्रिग्न ध्याम असद ग्रहा हित्वात्मपातम गृहमंद कोपम वनम मतोद हरिनाश्रय हरिकर आश्रय ना से कहते तेणु हिरण्य से कहते तुम्हें जन मंदभाग्य तुम पकड़े मंदभाग्य उदय तुम मो भाई सम्राट त्रिलोक सम्राट पुत्र तुम पकड़े मंदभाग्य जो तुम कौच मोटर अन्य किए जगदीश्वर अच्छा जस्त्रेय मंदभाग्यता मदन्य जगदीश्वर क्वास जदिश सर्वत्र तुम्हें कौच से सब अच्छा कहीं कस्मा स्तंभ न दिशते कहीं स्तंभ देखा जाऊना हिरण्यकशिपु भगवान कौट देखी पार ना जो मैंने भगवान भक्त नुहती से भक्त भगवान नहांती दुष्कृत चारि प्रकार दुष्कृत विषय वर्णना करगवान को ग्रहण करती ना कि जो मैंने भगवान उन्नत भक्त से भगवान को सब दर्शन करती प्रहलाद महाराज स्तंभ भगवान दर्शन करते तेणु यही भाव में भागवत में जो रही अनेक भक्त विषय वर्णना कर जीवन आरंभ से भगवान भूली जाए ना ये नित्य मुक्त जीवन लक्षण से भगवान भूली जाती ना कि नित्य बद्ध जीव कह सब भगवान भूली जाती ତେଣୁ ନିତ୍ୟ ଭୁକ୍ତ ଯେଉଁମାନେ ସବୁ ଆସନ୍ତି ଏ ଭୌତିକକୁ ଆସି ଏ ବଦ୍ଧ ଜୀବକୁ କେମିତି ଉଦ୍ଧାର କରାଯିବେ, କେମିତି ଉଦ୍ଧାର ପାଇବେ, ସେଥିପାଇଁ ସବୁ ବିଭିନ୍ନ ପ୍ରକାର ସେମାନେ ସବୁ କର୍ମ କରିଯାଆନ୍ତି, ତାଙ୍କ ଲୀଳା ସବୁ କରିଯାଆନ୍ତି। ଯେଉଁ ଲୀଳାକୁ ଶ୍ରବଣ କଲେ ଆମେ ଏଇ ବଦ୍ଧ ଅବସ୍ଥାରୁ ମୁକ୍ତ ଅବସ୍ଥା ପ୍ରାପ୍ତ ହେଇପାରିବା। ଏଇଭଳି ଭାବରେ ଉଦ୍ଧବଙ୍କ ବିଷୟ ବର୍ଣ୍ଣନା କରିବେ, ଆଉ ପରଶୋତ୍ତର ମଧ୍ୟ ବର୍ଣ୍ଣନା କରାଯିବ। ସେ କେମିତି ମୂଳରୁ ଶ୍ରୀ ଭଗବାନ ଭକ୍ତ ଥିଲେ, ତେଣୁ ଯେତେବେଳେ ଭଗବାନ କଥା ପ୍ରଶ୍ନ ପଚାରୁଛନ୍ତି ଯୁଧୁର ମହାରାଜ, ତେଣୁ ସେ କଥା ଉଦ୍ଧବଙ୍କୁ ବହୁତ ଆନନ୍ଦ ପ୍ରଦାନ କରୁଛି। ଭଗବାନ କଥା କହିବେ, ଭଗବାନ କଥା ଯେଉଁମାନେ କହନ୍ତି ଭଗବାନ ଭକ୍ତ, ସେମାନେ ଆନନ୍ଦ ସମୁଦ୍ର ମଗ୍ନ ହେଇକି କଥା କହନ୍ତି। ଆନନ୍ଦ ସମୁଦ୍ର ଆନନ୍ଦ ରୂପକ ସମୁଦ୍ରରେ ମଗ୍ନ ହେଇଯାଆନ୍ତି ଭଗବାନ କଥା କହିଲେ, କାରଣ ଭଗବାନ ହେଉଛନ୍ତି ଆନନ୍ଦମୟ। ତାଙ୍କ କଥା ଶ୍ରବଣ କରିବାର ଆନନ୍ଦ ରହିଛି, ତାଙ୍କ କଥା କୀର୍ତ୍ତନ କରିବାର ଆନନ୍ଦ ରହିଛି। ଯେଉଁମାନେ ଭଗବାନ କଥା ଜାଣିଛନ୍ତି, ଯେ ଉଦ୍ଧବ ଯିଏକି ତାଙ୍କର ସଙ୍ଗ କରିଥିଲେ, ଭଗବାନ କେତେ ପ୍ରିୟ, ଭଗବାନ କହୁଛନ୍ତି ନ ତଥା ନି ପ୍ରିୟତମ ଆତ୍ମଜୀବନି ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବାତ୍ମା ଚ ତଥା ଭଗବାନ, ତମେ ମୋର ଏତେ ପ୍ରିୟ, ଆଉ କିଏ ଏତେ ପ୍ରିୟ ନୁହନ୍ତି। ଏମିତିକି ନ ତଥା ଆତ୍ମଜୀବନି ବ୍ରହ୍ମା ମଧ୍ୟ ଏତେ ମୋର ପ୍ରିୟ ନୁହନ୍ତି, ଶିବଜୀ ମୋର ଏତେ ପ୍ରିୟ ନୁହନ୍ତି, ସଂକର୍ଷଣ ମୋର ଏତେ ପ୍ରିୟ ନୁହନ୍ତି, ଲକ୍ଷ୍ମୀଦେବୀ ମୋର ଏତେ ପ୍ରିୟ ନୁହନ୍ତି, ମୋର ଆତ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହଁ ଯେତେ ତମେ ମୋର ପ୍ରିୟ। ସେଇ ଉଦ୍ଧବ ବିଷୟରେ ଆମେ ଶୁଣିବା କଥା ସେ କହିବେ। ଏ ଦ୍ୱିତୀୟ ଅଧ୍ୟାୟ, ତୃତୀୟ ଅଧ୍ୟାୟ ଏବଂ ଚତୁର୍ଥ ଅଧ୍ୟାୟ, ଏଇ ତିନୋଟି ଅଧ୍ୟାୟରେ ଭଗବାନ ଲୀଳାକୁ ବର୍ଣ୍ଣନା କରାଯିବ। ତେଣୁ ଆମେ ଆମର କଥାକୁ ଏଠି ବିଶ୍ରାମ ଦେବା। ଆମର ସବୁ ଉପରାଙ୍ଗ ଆସି ପହଞ୍ଚନ୍ତି, ତେଣୁ ପାଞ୍ଚମନ୍ତ୍ରୀ ମୋତେ ଅନୁରୋଧ କରିବୁ ସେ କିଛି କଥା କହିବେ। ଆମର କଥା ବିଶ୍ରାମ ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଜୟ ଗୁରୁ ପ୍ରମାଣ
ନମସ୍ତେ ସରସ୍ୱତୀ ଦେବଂ ଗୌରବାନ୍ୱିତ ସାନେ ତିନିଶେଷ ଶୂନ୍ୟବାଦି ପାଶ୍ଚାତ୍ୟ ସ୍ଥାନେ ପାଂସା କଳ୍ପତ୍ରଭ୍ୟ କୃପା ଆସୁନି ବ୍ୟବସ ପତିତା ନାଙ୍ଗ ପାପ ଲୋକ ସ୍ନମ। କୃଷ୍ଣ ଆପଣମାନେ କାହାର କ'ଣ ପ୍ରଶ୍ନ ଅଛି କହୁଥିଲେ ତାକୁ ଭାଗବତ ନାମ ଦୁଇ ସ୍ଥାନ ଶୁଣା ହଉଛି, ଗୋଟେ ହେଲା ଗ୍ରନ୍ଥ ଭାଗବତ ଆଉ ଭକ୍ତ ଭାଗବତ। ବର୍ତ୍ତମାନ ଏଠାରେ ଆମେ ଯୋଉଟା ଗ୍ରନ୍ଥ ଭାଗବତ କଥା ଆଲୋଚନା କରାହଉଛି, କିନ୍ତୁ ଏ ବିଷୟରେ ଜାଣନ୍ତି କିଏ ସେ ଭକ୍ତ ଭାଗବତ ହିଁ ଜାଣନ୍ତି। ଯେଉଁମାନେ ଅତ୍ୟନ୍ତ ପ୍ରିୟ ସେଇମାନେ ଭକ୍ତ ଭାଗବତ, ଯେଉଁମାନେ ଜୀବନରେ ଯେଉଁ ଭାଗବତ କଥା କୁହାଯାଇ ତାକୁ ଜୀବନରେ ଆଚରଣ କରିକି ସେମାନେ ଆଚାର୍ଯ୍ୟ କୁହାହଉଛି, ତେଣୁ ସେଇମାନେ ଭକ୍ତ ଭାଗବତ ହେଉଛି। ତେଣୁ ବର୍ତ୍ତମାନ ପାଦ ପ୍ରଭୁ ତ ଆପଣମାନଙ୍କୁ କହିଲେ ବହୁତ ଜିନିଷ। ପ୍ରକୃତ ପକ୍ଷେ ଆମର ଏଇ ଯେଉଁ ଚାଲିଛି ବର୍ତ୍ତମାନ ତୃତୀୟ ସ୍କନ୍ଧରେ ଉଦ୍ଧବଙ୍କର ଆଉ ତାଙ୍କର ବିଦୁରଙ୍କର ଯେଉଁ କଥୋପକଥନଟା ଆସିବ, ତାର ବର୍ତ୍ତମାନ ବିଦୁର ପ୍ରଶ୍ନ ପଚାରିଲେ ବର୍ତ୍ତମାନ ଉଦ୍ଧବ ତାର ଉତ୍ତର ଦେବେ। ଉଦ୍ଧବ କିଏ ସେ ଯାହା ଆପଣ ଶୁଣିଲେ, ଉଦ୍ଧବ ହେଉଛନ୍ତି ଭଗବାନ ଅତ୍ୟନ୍ତ ପ୍ରିୟ କୁହାହଉଛି। ତେଣୁ ଯେତେବେଳେ ସେ ପ୍ରଶ୍ନ ପଚାରୁଛନ୍ତି, ତାକୁ ବିଦୁର ପଚାରୁଛନ୍ତି ବହୁତ ଦିନ ପରେ, ଉଦ୍ଧବ ସେତେବେଳେ ଯେଉଁ ଅବସ୍ଥା ହେଇଛି ବର୍ତ୍ତମାନ ଭଗବାନ ଅଲରେଡ଼ି ତାଙ୍କ ଧାମ କରେଣି କୃଷ୍ଣ ସୁଧନ ଉପଗତ ଧର୍ମ ଜ୍ଞାନ ଆଦି ସହ କଳମୃଷ୍ଟ ଦୁଃଶାୟ ଭଗବାନ କୃଷ୍ଣ ଚାଲିଗଲେଣି ଧର୍ମଗାଣି। ତେଣୁ ତାପରେ ଅବସ୍ଥାରେ ବର୍ତ୍ତମାନ ଆସୁଛନ୍ତି ଭିତରେ ଆସୁଛନ୍ତି, ସେ ଉଦ୍ଧବଙ୍କୁ ଦେଖା ହେଲା ପରେ ସେ ଜିନିଷ ପଚାରୁଛନ୍ତି। ତେଣୁ ଯେତେବେଳେ ଉଦ୍ଧବଙ୍କୁ ପଚାର, ଉଦ୍ଧବ ଭଗବାନ ଅତ୍ୟ ପ୍ରିୟ, ତେଣୁ ବର୍ତ୍ତମାନ ଦୁଇ ଜଣ ଦେଖିବେ, ଏ ଉଦ୍ଧବ ଭଗବାନ ପ୍ରିୟ, ଭିତରେ ଜଣେ ମହାଜଣ କୁହାହଉଛି ଯମରାଜ ସେ, ତେଣୁ ଆଙ୍କ ଭିତରେ ଯେଉଁ କଥୋପକଥନ ତା ଅତ୍ୟନ୍ତ ଉଚ୍ଚକୋଟିର କଥୋପକଥନ କୁହାହଉଛି। ତେଣୁ ଯେତେବେଳେ ଉଦ୍ଧବଙ୍କୁ ପଚାରୁଛନ୍ତି ବିଦ୍ରୋହୀ, ସେତେବେଳେ ଉଦ୍ଧବଙ୍କର ଭାବ ପଳେଇ ଆସେ, ସେ ଅତ୍ୟନ୍ତ ସେ ଭଗବାନ କୃଷ୍ଣ ଚିନ୍ତନ ତାଙ୍କୁ ପଳେଇ ଆସୁଛି, ସେତେବେଳେ ତାଙ୍କ ଅଷ୍ଟସାଧିକ ଭାବ ବି ପଳେଇ ଆସିବେ, ସବୁ ବର୍ଣ୍ଣନା ଦିଆଯାଇଛି ଏଥିରେ। ତେଣୁ ସେତେବେଳେ ଯେ ଉଦ୍ଧବ ଏ ଯେଉଁ କଥା ପଚାରିଲେ, ସେ ତ ଭଗବାନ କଥା, ତେଣୁ ତାଙ୍କର ଜୀବନଟା ହେଉଛି ଭଗବାନ କଥା ପ୍ରାଚନା କରିଯାଉଛି। ତେଣୁ ସେଇଥିପାଇଁ ଉଦ୍ଧବ ତାଙ୍କୁ ଆନନ୍ଦିତ ହେଇଛନ୍ତି, ସାତ୍ୱିକ ଭାବ ଆସୁଛନ୍ତି, ତାଙ୍କ ଭିତରେ ଯେଉଁ କଥାବାର୍ତ୍ତା ହେଇଛି ଅତି ଉଚ୍ଚକୋଟିର କଥାବାର୍ତ୍ତା କୁହାହଉଛି, କାରଣ ଏ ଆକ୍ଚୁଆଲି ଶୁଦ୍ଧ ଭକ୍ତର କଥା କୁହାହଉଛି। ଗୌରାଙ୍କର ସଙ୍ଗୀତରେ ନିତ୍ୟ ସିଦ୍ଧଗିରିମାନେ ସେଟାଏ ଭଜନ ସୁତ ଭାବ, ଏମାନେ ନିତ୍ୟ ଶୁଦ୍ଧ କୁହାହଉଛି ଯେଉଁମାନେ ଗୌରାଙ୍କର ସଙ୍ଗୀତରେ। ସେହିପରି ଭାବରେ ଏ ଉଦ୍ଧବ କୁହାଯାଇଛି ଜଣେ ମହାଭାଗବତ କୁହାହଉଛି। ଯେମିତି ଆମର କୁହାଯାଏ ମା ଭାଗବତ, ଆମେ କେମିତି ଜାଣିବା ଭାଗବତ ମା ଭାଗବତ କୁହାହଉଛି। ଯେମିତି ହଂସ ପରମହଂସ କୁହାହଉଛି, ଯିଏ ହଂସ ସେମାନେ କ୍ଷୀର ଆଉ ପାଣି ଯଦି ରଖାଇ ଦିଆଯାଏ ତାହେଲେ ସେମାନେ କ'ଣ କରିବେ, କ୍ଷୀରଟି ପାନ କରିବେ, ପାଣିଟି ରହିବ। ଇଏ ହେଉଛି ତଫାତ ତାଙ୍କର, ଯେଉଁ ସାଧାରଣ ପକ୍ଷୀ ଏହା କରିପାରିବନି। ସେହିପରି ଯେଉଁମାନେ ପରମହଂସ ସ୍ଥିତିର, ଯେଉଁମାନେ ଉଚ୍ଚ କୋଟିର ସ୍ଥିତିର, ସେମାନେ ଭୌତିକ ଯୌକ୍ତରେ ଥିଲେ ମଧ୍ୟ ସେମାନେ ଆବର୍ଜନା ଭିତରୁ ସେମାନେ ଅମୃତ ହିଁ ଆସ୍ୱାଦନ କରନ୍ତି ଏବଂ ଅମୃତ ଅନୁମାନକୁ ଦିଅନ୍ତି। ତେଣୁ ସେଥିପାଇଁ କୁହାଯାଉଛି ସାଧୁ 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 ସଙ୍ଘ ସର୍ବଶାସ୍ତ୍ରରେ କହେ ଲଭେ ମାତ୍ର ସାଧୁ ସଙ୍ଘ ସର୍ବଶ୍ରେଷ୍ଠ। ତେଣୁ ସାଧୁ ସଙ୍ଘ ହିଁ ବଡ଼ କଥା, ଏ ସାଧୁ ସଙ୍ଘରେ ଏଇଟା ଆଲୋଚନା କରାଯାଉଛି। ତେଣୁ ସେଇମାନେ ସାଧୁ ସଙ୍ଘରେ ଆଲୋଚନା କଲେ ତ ବୁଝିପାରିବ, ନହେଲେ ଅନ୍ୟଥା ଏସବୁ ଜିନିଷ କହିପାରିବନି। ସେଥିପାଇଁ କୁହାହଉଛି ଗୁରୁ ଗ୍ରହଣ କରିବାର ଆବଶ୍ୟକତା ଅଛି, ଆଚାର୍ଯ୍ୟମାନଙ୍କୁ ତାଙ୍କଠୁ ଶୁଣିବାକୁ ପଡ଼ିବ। ତାର ଶାସ୍ତ୍ରୀୟ ଜିନିଷ ଥିଲେ ମଧ୍ୟ ସେ ଆମର ହୃଦୟଙ୍ଗମ ହେଇପାରିବ ନାହିଁ, ଯଦି ଗୁରୁଙ୍କର ପାଖକୁ ନ ଶୁଣି ମଧ୍ୟ ବୁଝିପାରିବନି। ତେଣୁ ସେଥିପାଇଁ କୁହାହଉଛି ସଦ୍ୟ ପରମ୍ପରା କଥା। ବେଦର ଅନ୍ୟ ନାଁ ହେଉଛି ଶ୍ରୁତି, ଶ୍ରୁତି ମାନେ ସେମାନେ ଶୁଣିକିରି ମନେ ରଖୁଥିଲେ, କିନ୍ତୁ ବର୍ତ୍ତମାନ କେତେ ଜଣ ଶୁଣିକି ମନେ ରଖୁଛନ୍ତି, ଆଜି ଶୁଣିଲା ପରେ କାଲି କିଛି ମନେ ନାହିଁ, କାରଣ ବିସ୍ମୃତି ପ୍ରବଳ ଆମର କୁହାହଉଛି। ତେଣୁ ସେଥିପାଇଁ ଏଇଟା ବ୍ୟାସଦେବଙ୍କୁ ଲେଖିବା ଦରକାର ପଡ଼ିଲା, ଏସବୁ ପୁରାଣ ସବୁ ଲେଖା ହେଲା। ସେଥିରେ ଆପଣ ପୁରାଣ ପଢ଼ିଲେ ମଧ୍ୟ ବୁଝିପାରିବେନି, ଯେମିତି ଜଣେ ଡାକ୍ତରୀ ପଢ଼ିବାକୁ ହେଲେ ତାକୁ ଯେ ଡାକ୍ତର ଯେଉଁଟା ଡାକ୍ତର ମାନେ ବିଦ୍ୟାଳୟରେ ତାକୁ ଆଡ଼ମିସନ କରିବାକୁ ପଡ଼ିବ, ଡାକ୍ତରୀ ବିଦ୍ୟା ପଢ଼ିବାକୁ ପଡ଼ିବ, ତାହେଲେ ସେ ଡାକ୍ତରୀ ବିଦ୍ୟା ହେଇପାରିବ। ବହି ତ ଅଛି, ବହି ପଢ଼ିକି କ'ଣ ହେଇପାରିବେ? ସେହିପରି ଭାବରେ ଏଇ ଯେଉଁ ଭଗବତ ତତ୍ତ୍ୱ, ତା ସାଧାରଣ ଆତ୍ମତତ୍ତ୍ୱ ଆମେ ସାଧାରଣ ଭାବରେ ଭାଗବତ ବହି କି ଗୀତା ବହି ପଢ଼ି ବୁଝିପାରିବନି। ସେଥିପାଇଁ ଯେଉଁମାନେ ଆତ୍ମତତ୍ତ୍ୱ ବି ଯେଉଁମାନେ ଜାଣିଛନ୍ତି, ଯେଉଁମାନେ ପରମ୍ପରାରେ ଆସୁଛନ୍ତି ସେଇମାନଙ୍କ ପାଖକୁ ଯିବାକୁ ପଡ଼ିବ, ତାଙ୍କଠାରୁ ଆଶ୍ରୟ ହେବାକୁ ପଡ଼ିବ, ତାହା ହେବ। ସେଥିପାଇଁ ସଗୁରୁ ଏବାବି ଗଚତ ସମିତ ବାଣୀ ସୂତ୍ରଙ୍କୁ ଅମନିଷ୍ଠଙ୍କୁ ଆସୁଛି, ନିଶ୍ଚିତ ଯିବାକୁ ପଡ଼ିବ। ତେଣୁ ପରମ୍ପରା ଯେଉଁମାନେ ଆସୁଛନ୍ତି ସେମାନେ ତାକୁ ଜାଣନ୍ତି, ତେଣୁ ସେମାନେ କଥା କହିବେ। ଯେମିତି ଆଉ ସବୁ ପରମ୍ପରା କୁହାହଉଛି ଆରୋହ ପନ୍ଥା ଅବରୋହ ପନ୍ଥା, ତୁମର ନିଜର ବିଦ୍ୟାବୁଦ୍ଧି ଦ୍ୱାରା ତୁମେ ଆକୁ ବୁଝିପାରିବ ନାହିଁ। ଅବରୋହ ପନ୍ଥା ଡାଉନ ୱାର୍ଡ ଫିଲ୍ଟର ଚାଲି, ଯେମିତି ସାଧାରଣତଃ କୁହାଯାଏ ଗୋଟିଏ ପାଚିଲା ଆମ୍ବଟି ଗଛରେ ପାଚିଛି ଉପରେ, କିନ୍ତୁ ତାକୁ ଯଦି ଜଣେ ଲୋକ ଖେଚି ଦିଏ ତାହେଲେ ସେ ପଡ଼ିକି ଅକ୍ଷତ ଅବସ୍ଥାରେ ପଡ଼ିବନି, ନଷ୍ଟ ହେଇଯିବ। କିନ୍ତୁ ଜଣେ ଲୋକ ଯଦି ପାଖକୁ ଯାଏ ସେ ଆମ୍ବଟି ତଳିକି ତା ପାଖ ତଳକୁ ଦିଏ, ଏହିପରି ଭାବରେ ଆମେ ତଳକୁ ଆସିବୁ ଆମ୍ବଟି ଅକ୍ଷତ ଭାବରେ। ସେହିପରି ଭାବରେ ଏଇ ଯେଉଁ କଥା ଗୁଡ଼ା କୁହାଯାଇଛି ଏଥିରେ ଏଇଟା ପରମ୍ପରାରେ ଆସୁଛି, ସେଇମାନଙ୍କ ପାଖରୁ ଆସୁଛି। ତେଣୁ ସେମାନେ ଯାହା ଯେମିତି କୁହାହଉଛି ବ୍ରହ୍ମା କହିଥିଲେ, ଭଗବାନ ବ୍ରହ୍ମା କହିଥିଲେ କାହାକୁ, ନାରଦକୁ କହିଥିଲେ, ନାରଦ ବ୍ୟାସଦେବକୁ କହିଲେ, ଏ ଯେଉଁ ପରମ୍ପରା ଦେଇ ଆସୁଛି ସେହିପରି ଭାବରେ ଆଜି ପ୍ରଭୁପାଦଙ୍କ କତୁରୁ ବୁଦ୍ଧ ବୁଦ୍ଧଙ୍କ ପାଖରୁ ଆମେ ଏସବୁ ଜିନିଷ ଆସୁଛି ପରମ୍ପରା। ସେଟା ଶୁଣିଲେ ଠିକଣା ଭାବରେ ବୁଝିପାରିବ, ଯଦି ଅନ୍ୟ କାହାଠୁ ଶୁଣିବ ସେ ତ ବୁଝିପାରିବନି କୁହାହଉଛି। ତେଣୁ ସେଥିପାଇଁ ଭାଗବତ କଥା ଯେଉଁଟା କହୁଛି, ଭାଗବତ ପ୍ରକୃତରେ ଯେଉଁମାନେ ଗ୍ରନ୍ଥ ଭାଗବତ, ତେଣୁ ସେମାନେ ଯେଉଁମାନେ ନିଜେ ଜୀବନରେ ଏଟା ଆଚରଣ କରିଛନ୍ତି ପରମ, ସେଇମାନଙ୍କୁ ତ ଶ୍ରବଣ କରିବାକୁ ପଡ଼ିବ। ତେଣୁ ସେଥିପାଇଁ କୁହାହଉଛି ଯେଉଁମାନେ ଅବୈଷ୍ଣବ ବୈଷ୍ଣବ ନୁହନ୍ତି ତାଙ୍କ ମୁଖରୁ ଶ୍ରବଣ କଲେ ସର୍ବଚେଷ୍ଟ ଯଥା ଭୟ, ଯେ କ୍ଷୀରଟା ବହୁତ ଭଲ ଜିନିଷ ଦେହ ପାଇଁ ଭଲ, କିନ୍ତୁ କ୍ଷୀରଟାକୁ ଯଦି ତାର ବିଷ ସାପ ଯଦି ମୁହଁ ଲାଗିଯାଇଛି ସେ ବିଷ ସେ ଦେଇଦିଏ, ତାହା ଖାଇଲେ ବିଷ ପଡ଼ିବ। ସେହିପରି ଯେଉଁମାନେ ବୈଷ୍ଣବ ନୁହନ୍ତି ଅବୈଷ୍ଣବ ତାଙ୍କ ମୁଖରୁ ଶୁଣେ। ଆଜିକାଲି ବହୁତ ଅଛନ୍ତି ଯେଉଁମାନେ ଭାଗବତ କଥା କହୁଛନ୍ତି, ଅନ୍ୟ କଥା କହୁଛନ୍ତି ବ୍ୟବସାୟୀ ଭିତରେ, କିନ୍ତୁ ସେମାନଙ୍କୁ ଶ୍ରବଣ କଲେ ପ୍ରକୃତରେ ତମର ଏ ପ୍ରକୃତ ଆତ୍ମତତ୍ତ୍ୱ ତୁମେ ଲାଭ କରିପାରିବନି, ଏବଂ ତା ବରଂ ବିପରୀତ ଫଳ ମିଳିବ। ତେଣୁ ସେଥିପାଇଁ ଆମକୁ ସାବଧାନ ହେବାକୁ ପଡ଼ିବ। ତେଣୁ ଏସବୁ ଭାଗବତ କଥା ତ ବହୁତ ଜିନିଷ ଅଛି, ଆମର ସମୟ ହେଲାଣି, ବର୍ତ୍ତମାନ ଆମେ ପ୍ରସାଦ ସେବନ କରିବାକୁ ପଡ଼ିବ। ଆଜି ପ୍ରସାଦ ପଟ୍ଟନାୟକ ଯେଉଁଟା କରୁଛନ୍ତି ତାଙ୍କୁ ମଧ୍ୟ ଆମେ ଧନ୍ୟବାଦ ଦେଉଛୁ, ସେ ଆମର ଭକ୍ତମାନଙ୍କୁ ଆଜି ଇନଭାଇଟ୍ କରିଛନ୍ତି, ଏଠି ପ୍ରସାଦ ବ୍ୟବସ୍ଥା କରିଛନ୍ତି। ଏବେ ଆମେ ଭକ୍ତାଜ ପ୍ରଭୁ ଯାଇଥିଲୁ ଆମର ମନ୍ଦିରରେ ଏ ରଥଯାତ୍ରା ପାଇଁ ମିଟିଂ କରାଯାଇଥିଲା, ସେଥିରେ ବିଭିନ୍ନ ବିଷୟ ମଧ୍ୟ ଆଲୋଚନା ହେଇଛି। ତ ଭକ୍ତମାନେ ଆମର କ'ଣ ସେବା କରିବେ ତାହା ମଧ୍ୟ ଆଲୋଚନା କରାଯାଇଛି, ତା ପରବର୍ତ୍ତୀ ସ୍ଥାନରେ କହିବା। ତେଣୁ ସମସ୍ତେ ଏଇ ରଥଯାତ୍ରାରେ ଯୋଗଦାନ କରିବେ ଏବଂ ଜଗନ୍ନାଥଙ୍କ କୃପା ଲାଭ କରିବା ପାଇଁ ଆମେ ଆଶା କରୁଛୁ। ଏହା ବି ଯେଉଁମାନଙ୍କୁ ଯାହା ସେବା ଦିଆଯିବ ତାକୁ ସେମାନେ ସୂଚାତରେ ସମ୍ପାଦନ କରିବେ। ଏହା ବ୍ୟତୀତ ଆଉ ଗୋଟେ ବଡ଼ କଥା ହେଇଛି, ଆମେ ଏହା ମଧ୍ୟରେ ଆମର ଯେଉଁ ରଥଯାତ୍ରା କରାଯାଇଥିଲା ସେଟା ଆମର ବଜେଟ୍ ଥିଲା 4.7 lakh କରାହେଇଥିଲା, କିନ୍ତୁ ବର୍ତ୍ତମାନ କିଛି ବଢ଼ିଆ 5 lakh ବନ୍ଦ ହେଇଛି। ତେଣୁ ସେମାନେ ଆମେ ପ୍ରତିଯୋଗୀମାନଙ୍କୁ ଯାହା ନିଶ୍ଚିତ ମଧ୍ୟ ନେଇଯାଇଛନ୍ତି, ସେମାନେ ମଧ୍ୟ ଚେଷ୍ଟା କରନ୍ତୁ କିଛି କଲେକ୍ସନ୍ କରି ଆମେ ଅଳ୍ପ ଦିନ ରହିଲା ଆମ ରଥଯାତ୍ରା, ତେଣୁ ସେଥିପାଇଁ ମଧ୍ୟ କଲେକ୍ସନ୍ରେ ଯୋଗ ଟିକେ ଜୋର ଦେଇକି କଲେକ୍ସନ୍ କରିକି ସେମାନେ অর্থ দান করলে দেলে সেটা আমার সেবার লাগি পারিব এইভাবে ভাব গায় গ্রন্থরাজ শ্রীমদ ভাগবত কি ভক্ত বন্ধ কি জয় শিল প্রভুপাদ কি জয় শিল গুরু কি জয় ওম নমো নমঃ।